వాసుదేవాయ.
ఓం నమో భగవతే వాసుదేవాయ. శ్రీమద్ భాగవతం దశమ స్కంద 46వ అధ్యాయ శ్లోక కదే 5 10 46 5 దశమ స్కంద 46వ అధ్యాయ చూడండి ఏటి దేదన చిన్న ఒకటే ఇది మన రోజు 46వ అధ్యాయ శ్లోక 5 వెళ్ళా అప్పుడు మొబైల్ వెళ్ళనా 10 Canto 10 టెక్స్ట్ చాప్టర్ 46 టెక్స్ట్ 5 ଗୋଟେ ଅଲଗା ଶ୍ଳୋକ କୁହାଯାଉନି ଗତକାଲି ଯେଉଁଠି ବନ୍ଦ ହୋଇଥିଲା ତା ପରଠୁ ଆରମ୍ଭ ହେବ କିନ୍ତୁ ସମସ୍ତେ ସଜାଗ ରହିବା କଥା ଯେ ଏଇଟା ଆଜି ଏଇ ଶ୍ଳୋକ ହେବ କାହାର ତ ପ୍ରିପାରେସନ କାହାର ତ ନାହିଁ ଆଗ୍ରହ ନାହିଁ ଆଉ କେତେ ଇଏ କରିବ ତେଣୁ 10 46 5 ଏଠି କୁହାଯାଉଛି ମୟି ତାହା ପ୍ରିୟ ସଂପ୍ରେଷ୍ଠେ ମୟି ତାହା ପ୍ରିୟ ସଂପ୍ରେଷ୍ଠେ ଦୂରସ୍ଥେ ଗୋକୁଳ ସ୍ତ୍ରିୟ ଦୂରସ୍ଥେ ଗୋକୁଳ ସ୍ତ୍ରିୟ ସ୍ମରନ୍ତ୍ୟଙ୍ଗିମୁହ୍ୟନ୍ତି ବିରହ ଉତ୍କଣ୍ଠ ବିହଳା ତେଣୁ ଏଇଭଳି ଭାବରେ ଗତକାଲି ଯେଉଁଠି ଆମେ ବିଶ୍ରାମ ଦେଇଥିଲେ ଶ୍ଳୋକ 4ରୁ ଆଜି ତା ପରଠୁ ଆରମ୍ଭ କରିବା କଥା ଯେଉଁ ଆମେ କହିଥିଲେ ଗତକାଲି ତା ମନ ମନସ୍କା ମତ୍ ପ୍ରାଣ ମଧ୍ୟ ତ୍ୟକ୍ତ ଦେହିକା ମାମେବ ଦୈତଂ ପ୍ରେଷ୍ଠ ଆତ୍ମାନ ମନସାଗତ ଯେ ତକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ତାନ୍ ବିବର୍ଣ୍ଣିହମ୍ ଏ କଥାଟି ଆମେ ଟିକେ କାଲି ଗତକାଲି ଆଲୋଚନା କରିଥିଲେ କେତେ ଆର ତାତ୍ପର୍ଯ୍ୟ ରହିଛି କେତେ କ'ଣ ସବୁ ରହିଛି ଆମର ସୂକ୍ଷ୍ମ ଅଳ୍ପ କିଛି ଅଳ୍ପ କିଛି ବୁଦ୍ଧିରେ ଆମେ କିଛି ବର୍ଣ୍ଣନା କଲେ ତେଣୁ ଏଇଭଳି ଭାବରେ ଭଗବାନ ଉଦ୍ଧବଙ୍କୁ ତାଙ୍କର ଭାତକୁ ଧରିକିରି ପାଣି ନଂ ପାଣି ଏଇଭଳି ଭାବରେ କଥା କହୁଛନ୍ତି ଯେ ସେ ଗୋପୀମାନଙ୍କ ବିଷୟରେ କହୁଛନ୍ତି ମୟି ତାହା ପ୍ରିୟ ସାଂପ୍ରେଷ୍ଠେ ସେମାନେ ତାହା କହିଲେ ସେଇମାନଙ୍କ କଥା କୁହାଯାଉଛି ପ୍ରିୟ ସାଂପ୍ରେଷ୍ଠେ ଆମେ ଗତକାଲି କହିଥିଲେ ପ୍ରେଷ୍ଠ ଶବ୍ଦର ଅର୍ଥ ନାଇଁ କି ପ୍ରେଷ୍ଠ ଶବ୍ଦ ଥିଲା ନା ଦୈତଂ ପ୍ରେଷ୍ଠମ୍ ଏଠି ମଧ୍ୟ ସେଇ ପ୍ରେଷ୍ଠେ ତାଙ୍କ କଥା କୁହାଯାଉଛି ମୟିତା ଦୈତଂ ପ୍ରେଷ୍ଠେ ଦୂରସ୍ଥେ ଗୋକୁଳ ସ୍ତ୍ରୀ ଗୋକୁଳ ସ୍ତ୍ରୀ ମଥୁରାରେ ସିଏ ରହୁଛନ୍ତି ଦୂରସ୍ଥେ ଇଏ ରହୁଛନ୍ତି ମଥୁରାରେ ସିଏ ରହୁଛନ୍ତି କେଉଁଠି ଗୋକୁଳରେ ଗୋକୁଳ ସ୍ତ୍ରୀ ଭଗବାନ ଯେତେବେଳେ ଆସିଲେ ବୃନ୍ଦାବନରୁ ମଥୁରାକୁ ଆସିଲେ ସେତେବେଳେ ଭଗବାନ ରହୁଥିଲେ ନନ୍ଦଗ୍ରାମରେ କେଉଁଠି ରହୁଥିଲେ ନନ୍ଦଗାଓଁ ଅକ୍ରୁଡ ଯାଇଥିଲେ ଆଣିବା ପାଇଁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଥିଲା ନନ୍ଦଗାଓଁରେ ସେ ଆସିଥିଲେ ତେଣୁ ଭଗବାନ ଏଇ ଯେଉଁ ବୃନ୍ଦାବନ ରହିଛି 16 କୋଶ ବୃନ୍ଦାବନ ରହିଛି ଏ 16 କୋଶରେ ବିଭିନ୍ନ ସ୍ଥାନରେ ସିଏ ସବୁ ଲୀଳା କରିଛନ୍ତି ପ୍ରଥମେ 2.5 ବର୍ଷ 3 ବର୍ଷ ପାଖାପାଖି ଲୀଳା କରିଥିଲେ ଗୋକୁଳରେ ସେ ଗୋକୁଳ ହେଉଛି ଯେଉଁଠି କ'ଣ ଭଙ୍ଗ ହେଇଥିଲା ଯେଉଁ ଜାମଳାର୍ଜୁନ ଭଙ୍ଗ ହେଇଥିଲା ସେ ଗୋକୁଳ ସେଇଟା ଗୋକୁଳ ତାପରେ ଭଗବାନ ଗଲେ ବୃନ୍ଦାବନ ନିକଟକୁ ଗଲେ 10 ବର୍ଷ ଏ ଯେତେବେଳେ ଯେଉଁ ଜମଳାର୍ଜୁନ ବୃକ୍ଷ ଭଙ୍ଗ ହେଲା ତାପରେ ସେ ପଳେଇଲେ ବୃନ୍ଦାବନ ବସୌତି ବୋଲି ସ୍ଥାନ ରହିଛି ଯେଉଁଠି ଭଗବାନ ପାଖାପାଖି 7 ବର୍ଷ କାଳ ଲୀଳା କଲେ ଯେଉଁଠି ଗୋବର୍ଦ୍ଧନ ଧାରଣ କରିଥିଲେ ସେ ବସୌତି ସ୍ଥାନ ରହିଛି ତାପରେ ଭଗବାନ ଗଲେ ନନ୍ଦଗ୍ରାମ ସେଠି ପାଖାପାଖି 11 ବର୍ଷ କାଳ 10 ବର୍ଷ 7 ମାସ ଏତେ କେତେ ଦିନ ଏଇଭଳି ଭାବରେ ଲୀଳା କରିଥିଲେ ତେଣୁ ଯାହା ହୁଏ ଗୋକୁଳ ସ୍ତ୍ରୀ ଯେଉଁଠୁ ଧରିବେ ଗୋକୁଳ ଭଗବତ ଧାମରୁ ଆସିଛନ୍ତି ସେମାନେ ସବୁ ଗୋଲୋକ ଚିଦ୍ଧାମ ଚିଦ୍ ଜଗତରେ ଯେଉଁ ରହୁଛି ଗୋଲୋକ ସେଇଟା ଭୌତିକ ଜଗତକୁ ଯେତେବେଳେ ଆସୁଛି ସେଟା ତା'ର ନାମ ହେଉଛି ଗୋକୁଳ ଚିଦ୍ ଜଗତରେ ତା'ର ନାମ ହେଉଛି ଗୋଲୋକ ଗୋଲୋକ ଏବ ନିବସତି ଅଖିଳାତ ଭୂତ ଗୋଲୋକରେ ସେ ସବୁବେଳେ ରହନ୍ତି ତେଣୁ ଗୋକୁଳ ସ୍ତ୍ରୀ ଗୋକୁଳର ସ୍ତ୍ରୀମାନେ ସେଠି ଦୂରସ୍ଥେ ଏଠି କୁହାଯାଉଛି ସ୍ମରନ୍ତ୍ୟଙ୍ଗ ବିମୋହନ୍ତି ହେ ଅଙ୍ଗ ଅଙ୍ଗ ସମ୍ବୋଧନ କରୁଛନ୍ତି କାହାକୁ କିଏ କାହାକୁ ସମ୍ବୋଧନ କରୁଛନ୍ତି ଅଙ୍ଗ ମୁଁ ଆପଣଙ୍କୁ ସମ୍ବୋଧନ କରୁଛି ନା କିଏ କାହାକୁ ସମ୍ବୋଧନ କରୁଛି ଏଠି ଭଗବାନ ଯେଉଁ ରହିଛନ୍ତି ମଥୁରାରେ ଉଦ୍ଧବଙ୍କର ହାତକୁ ଧରିକିରି ପାଣି ନାମ ପାଣି ହାତକୁ ଧରିକି ତାଙ୍କୁ ସମ୍ବୋଧନ କରୁ ଅଙ୍ଗ। ଏ ଅଙ୍ଗ ଶବ୍ଦର ଅର୍ଥ କ'ଣ? ଅଙ୍ଗ ଅଙ୍ଗ ମଧ୍ୟ ଜଣେ ପଚାରିଲେ ଅଙ୍ଗ ଶବ୍ଦର ଅର୍ଥ କ'ଣ? ଅଙ୍ଗ ଗୋଟେ ଏଭଳି ଶବ୍ଦ ଯେ ସବୁଠି ଲାଗିପାରିବ। ପୁଅକୁ ଅଙ୍ଗ କହିବେ, ପିତାଙ୍କୁ ଅଙ୍ଗ କହିବେ, ଭାଇକୁ ଅଙ୍ଗ କହିବେ, ଭଉଣୀକୁ ଅଙ୍ଗ କହିବେ, ସମସ୍ତେ ଅଙ୍ଗ। ଅତି ପ୍ରିୟ ଅଙ୍ଗ ଯେମିତି ଆମର ପ୍ରିୟ, ସେଇଭଳି ଭାବରେ ଅଙ୍ଗ ଅଧିକାଂଶ ସମୟରେ ଦେଖିବା ଅଙ୍ଗ ଶବ୍ଦ ବ୍ୟବହାର କରାଯାଇଛି। ଅଙ୍ଗ ଆମେ ଭାବ ଅଙ୍ଗମାନେ ଜଣେ କାହାକୁ କୁହାଯାଉଛି ଅଙ୍ଗ ବୋଲି କିଏ ଜଣେ, କିନ୍ତୁ ଅଙ୍ଗ କହିଲେ ଅତ୍ୟନ୍ତ ପ୍ରିୟ ବ୍ୟକ୍ତିକୁ ଅଙ୍ଗ ସମ୍ବୋଧନ କରାଯାଉଛି। ଅମ୍ବ ଅଙ୍ଗ ତେଣୁ ସ୍ମରତି ଅଙ୍ଗ ବିମୁହ୍ୟନ୍ତି, ସେମାନେ ଯେତେବେଳେ ସ୍ମରଣ କରୁଛନ୍ତି ମୋହ ବିମୁହ ଅର୍ଥ ହେଉଛି ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି। ବିମୁହ୍ୟନ୍ତି ବିରହ ଉତ୍କଣ୍ଠ ବିହ୍ୱଳା, ବିରହରେ ଉତ୍କଣ୍ଠରେ ବିହ୍ୱଳ ହୋଇକରି ସେ ମୂର୍ଚ୍ଛା ହୋଇଯାଉଛନ୍ତି ସ୍ମରଣ କଲେ ମାତ୍ରେ। ତେଣୁ ଅଙ୍ଗ କହିଲେ ଉଦ୍ଧବ ପ୍ରେୟସାଂ ପ୍ରୀତି ବିଷୟାଣ ମଧ୍ୟ ଆମର ବହୁତ ଭଲ ପାଉଛେ, ବହୁତ ବସ୍ତୁକୁ ଭଲ ପାଉଛେ, ବହୁତ ଜିନିଷକୁ ଭଲ ପାଉଛେ, ନାଇଁ କି? ପ୍ରୀତି ବିଷୟ ଆମର ରହିଛି। ଏମିତି ଜଣେ ବୈଷ୍ଣବ ଆଚାର୍ଯ୍ୟ ପ୍ରାର୍ଥନା କରୁଛନ୍ତି ପ୍ରଭୁ କ'ଣ
ବିଷୟ ଯେ ପ୍ରୀତି ଏବେ ଆଛ ଏ ଆମାର ସେଇ ମତ ପ୍ରୀତି ହେବ ତ ପ୍ରୀତି ହେବ ଚରଣେ ତୁମାର ପ୍ରଭୁ ପାବ ପଦ ଯୁବେ ପ୍ରଭୁ ପାବ ପଦ ଯୁବେ
ଆମର ଗୋଟେ ରହିଛି ପ୍ରାର୍ଥନା ରହିଛି ଯେ ପ୍ରଭୁ ଯୁବତୀ ନାଁ ଯଥା ଯୁବନି, ଯେଭଳି ଭାବରେ ଗୋଟେ ଯୁବତୀ ପ୍ରତି ଗୋଟେ ଯୁବକ ଆକୃଷ୍ଟ ହୁଏ, ଯୁବତୀ ନାଁ ଯଥା ଯୁବନି, ଯୁନାଙ୍କ ଯୁବତୀ ଯଥା, ଏବଂ ପୁରୁଷ ମଧ୍ୟ ଯେଭଳି ଭାବରେ ସ୍ତ୍ରୀ ପ୍ରତି ଆକର୍ଷିତ ହୁଏ, ମନ ଅଭିରମତେ ତଦ୍ୱନ୍ ମନମେ ରମତାଙ୍କ ଦେଇ, ପ୍ରଭୁ ମୋର ମନ ସେଇଭଳି ଭାବରେ ଆପଣଙ୍କର ପାଦପଦ୍ମରେ ଲାଗିକି ରହୁ, ଏଇଭଳି ପ୍ରାର୍ଥନା କରାଯାଏ, ମନମେ ରମତାନ୍ତୋଇ। ତେଣୁ ଆଜି ପ୍ରିୟସାନ୍ ଯେତେ ଅଛନ୍ତି, ପ୍ରିୟ ପ୍ରିୟ ବସ୍ତୁ ବା ବ୍ୟକ୍ତି ଯିଏ ଅଛନ୍ତି, ନା ପ୍ରିୟସାନ୍ ପ୍ରୀତି ବିଷୟାଣ ମଧ୍ୟ ଆମେ ବହୁତ ଜିନିଷକୁ ପ୍ରୀତି କରୁଛେ ବା ଭଲ ପାଉଛେ, ବହୁତ କିଛି ଆମକୁ ଭଲ ଲାଗୁଛି, କିନ୍ତୁ ପ୍ରେଷ୍ଠେ ସବୁଠାରୁ ପ୍ରିୟତମ କେଉଁଟା ବସ୍ତୁ? ପ୍ରେଷ୍ଠେ ନା ମୟି, ମୁଁ ହେଉଛି ତାଙ୍କର ଅତ୍ୟନ୍ତ ପ୍ରିୟତମ ମୟି। ଭଗବାନ ମୟୀ ଯେତେବେଳେ କହୁଛନ୍ତି ନିଜ ବକ୍ଷରେ ଆଙ୍ଗୁଠି ଦେଇକି କହୁଥିବେ, ଆମେ ଦେଖିବା ଆଚାର୍ଯ୍ୟ କ'ଣ କହୁଛନ୍ତି, କିନ୍ତୁ ଆମକୁ ସେଇଭଳି ଲାଗୁଛି ମୟୀ ଶବ୍ଦ ବ୍ୟବହାର କରାଯାଉଛି, ଆଙ୍ଗୁଠି ଦେଇକି କହୁ ମୟୀ, ହାତ ଦେଖିକି କହୁଛନ୍ତି ମୟୀ। ଦୂରସ୍ଥେ ମୁଁ ଏଠି ଦୂରରେ ରହିଯାଇଛି, ମଥୁରାରେ ରହିଯାଇଛି, ସେ ରହିଛନ୍ତି ନନ୍ଦଗାଁରେ ବା ବୃନ୍ଦାବନରେ ରହିଛନ୍ତି, ତେଣୁ ସତୀ ତାହା ଗୋକୁଳ ସ୍ତ୍ରୀ, ସେଇ ଗୋକୁଳ ସ୍ତ୍ରୀମାନେ ସ୍ମରନ୍ତ୍ୟ ସ୍ମରଣ କରୁଛନ୍ତି ମୋତେ, ମାଂ ଚିନ୍ତନ୍ତ୍ୟ ମୋତେ ଚିନ୍ତା କରି ସ୍ମରଣ କରି, ଆମେ ଚିନ୍ତା କରିବା ପାଇଁ ଯେତେ ଚେଷ୍ଟା କଲେ, ଯେତେ ଆସନରେ ବସ, ଯେତେ ଯାହା କର, ଯେତେ ମନ ଭଗବାନ ପାଖରେ ଲାଗୁନାହିଁ, ମନ ଲାଗିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି, ଜିଭ ଗୋଟେ ସୂଚ ଦେଶ ପ୍ରତିଷ୍ଠାପ୍ୟ ସ୍ଥିର ମାସନ ମହାତ୍ମନ ନାହାତ ଚିତ୍ତ ନାହାତ ନିଜ ଚଉଳ ଜୀବନ ପୋଷତରମ ଯଥେ ଗାଗ୍ରମ ମନ କୃତ୍ୱା ଯତେ ଚିନ୍ତିତ କ୍ରିୟା ଭୂଷ୍ୟାସନ ଯୁଞ୍ଜା ଯୋଗ ମାତ୍ମ ବିଶ୍ୱରେ ସମ କାୟ ସ୍ଥିର ଗ୍ରୀବା, ଏସବୁ ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା କରାଯାଉଛି, ଏମିତି ବସ, ସେମିତି କର, ସେମିତି କର, ସେମିତି କର, ଧାରଣା ସମ୍ପ୍ରିକ୍ର ନାସିକାଗ୍ରଂଶ ନାସିକାର ଅଗ୍ରଭାଗକୁ ଧ୍ୟାନ କର, ଚିନ୍ତା କର, ତାପରେ ତାହେଲେ ଶୋଇପଡ଼ିବ ନାହିଁ, ଶୋଇପଡ଼ିବ ନାହିଁ। ଏହିଭଳି ଭାବରେ ଅନେକ ଷଷ୍ଠ ଅଧ୍ୟାୟରେ ଭଗବତ ଗୀତାରେ କହିଲେ ଚିନ୍ତା କରିବା ପାଇଁ, ଭଗବାନ ସ୍ମରଣ କରିବା ପାଇଁ, କିନ୍ତୁ ଇଏ ଯେତେ ଚେଷ୍ଟା କରୁଛନ୍ତି ମୁଁ ଭୁଲିଯିବି ତାଙ୍କୁ, ଭୁଲିଗଲେ ଟିକେ ଆନନ୍ଦ ପାଇବି, କିନ୍ତୁ ଭୁଲି ପାରୁନାହାନ୍ତି। ବିଭିନ୍ନ ପ୍ରକାର ଇଏମାନେ କବିମାନେ ବହୁତ ପ୍ରକାର ସଙ୍ଗୀତ ରଚନା କରିଛନ୍ତି, ଯଦି ଘରେ ରହିଲା ବେଳକୁ ସବୁବେଳେ ସ୍ମରଣ ହେଉଛି, ଆରେ ଟିକେ ଟିକେ ବାହାରକୁ ଚାଲିଯିବା, ଏହା ବାହାରକୁ ପଳେଇଲେ ଆମେ ଭୁଲିଯିବା ହେଉଛି, କାରଣ ଏ ଘରେ ରହୁଛନ୍ତି, ଏଠି ନନ୍ଦ ମହାରାଜ ଯଶୋଦା ଚିନ୍ତା କରୁଛନ୍ତି, ଏ ଘରେ ରହିଲା ବେଳକୁ ଏଇଠି ସବୁ ଏଠି କୃଷ୍ଣ ଖେଳୁଥିଲା, ଏଇଠି କୃଷ୍ଣ ବସିଥିଲା, ଏଠି କାନ୍ଦୁଥିଲା, ଏଇଠି ବାନ୍ଧିଥିଲି, ଏଇଠି ଏସବୁ ଲୀଳା ହେଉଥିଲା, ଏଠି ହେଇଥିଲା, ଏଠି ହେଇଥିଲା, ପୁତନା ଏଇଠି ଧରିଥିଲା, ଏଇସବୁ କଥା ଖାଲି ସ୍ମରଣ ଆସୁଛି, ଆଉ କିଛି ନାହିଁ, ନନ୍ଦ ମହାରାଜ କଥା ଆସିବ। ତେଣୁ ଅନ୍ତର୍ଦ୍ଵାଗୀ ମୁଁ ଟିକେ ବାହାରକୁ ପଳେଇଲେ କୃଷ୍ଣଙ୍କୁ ଭୁଲିଯିବି, ଭୁଲିଗଲେ ଟିକେ ଆନନ୍ଦ ପାଇବି, ତାଙ୍କ ଯନ୍ତ୍ରଣାରେ ଛଟପଟ ବିରହରେ ଯନ୍ତ୍ରଣାରେ ଛଟପଟ ହେଉଛି। ଯୁଆଡ଼େ ଯିବେ ଯୁଆଡ଼େ ଯିବେ ସେଠି କୃଷ୍ଣଙ୍କ ଲୀଳା ସବୁ ସ୍ମରଣ ଆସିବ, ଯୁଆଡ଼େ ଯିବେ ବାହାରକୁ ବାହାରିଲେ କ'ଣ।
ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ କାଳନ୍ଦୀ ଯମୁନା ଜୟ ଜୟ ମହାବନ ବେଶି ଘାଟ ବୈଶି ଘଟ ଦ୍ୱାଦଶ କାନନ ସବ ଲୀଳା କୈଳ ଶ୍ରୀ ନନ୍ଦନନ୍ଦନ
ଯୁଆଡ଼େ ଗଲେ ତ ନନ୍ଦନନ୍ଦନ ଲୀଳା କଲେ ଆଉ ଦ୍ୱାଦଶ କାନନ କେଉଁଠି ସ୍ଥାନ ନାହିଁ ଯେଉଁଠି ଭଗବାନଙ୍କ ଲୀଳା ନାହିଁ, ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନଙ୍କ ପାଦପଦ୍ମ ନାହିଁ, ସ୍ଥାପନ ହେଇନାହିଁ। ଯୁଆଡ଼େ ଗଲେ ଭଗବାନ ସେ କହିଲେ ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଙ୍ଗ ନ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟତି। ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ତରର ଭକ୍ତଙ୍କର କଥା ମହାଭାଗବତ, ସବୁଠାରେ ଭଗବାନ ଦର୍ଶନ କରିବେ, ଆଉ ଏଠି ତ ଭଗବାନଙ୍କ ସବୁ ଲୀଳା ହେଇଛି, ଯୁଆଡ଼େ ଯିବେ ତାଙ୍କୁ ଦେଖିବେ କେମିତି ଭୁଲିବେ। ଗୋପୀମାନଙ୍କର ଅବସ୍ଥା ମଧ୍ୟ ସେଇଭଳିଆ, ସ୍ମରଣ ତ ସବୁବେଳେ ସ୍ମରଣ କରୁଛନ୍ତି ଯୁଆଡ଼େ ଗଲେ।
କି ଭୋଜନେ କି ଶୟନେ କି ବାଲାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବଲବଦନେ।
ଏଇଟା ମହାପ୍ରଭୁ ମଧ୍ୟ ସେ କଥା କହିଲେ, ଆମକୁ ମଧ୍ୟ ସେଇ ସ୍ଥାନକୁ ଯିବାକୁ ପଡ଼ିବ। ସକାଳେ ଶୁଣୁଥିଲେ ସାତ୍ୱିକ ବିକାର, ଅଷ୍ଟ ସାତ୍ୱିକ ବିକାର ଲକ୍ଷଣ ରହିଛି, ଆଠଟି ବିକାର ରହିଛି। ବୈଜ୍ଞାନିକ କଜ କହିଥିଲେ, ବୈଜ୍ଞାନିକ କଜ ସାଇଣ୍ଟିଫିକ୍ ଉପାୟରେ ଆମର କିଏ ରୂପ ଗୋସ୍ୱାମୀ କହୁଛନ୍ତି ସେଇଟା, ଅଷ୍ଟ ସାତ୍ୱିକ ବିକାର କିଭଳି ହେଉଛି, ଯେତେବେଳେ ଆମର ଏଇଭଳି ଭାବ ଆସୁଛି, ଭାବ ଆସୁଛି ସେ ପ୍ରାଣ ସହିତ ମିଶିଯାଉଛି, ପ୍ରାଣ ସହିତ ଆମର ଭାବଟା ମିଶିଯାଉଛି, ପ୍ରାଣଟା ଯେତେବେଳେ ପୃଥିବୀ ସହିତ ଯୁକ୍ତ ହେଉଛି ସେତେବେଳେ ସ୍ତମ୍ଭ ଆସିଯାଉଛି, ଅଷ୍ଟ ସାତ୍ୱିକ ବିକାର। ପ୍ରାଣଟା ଯେତେବେଳେ ପୃଥିବୀ ସହିତ ଯୁକ୍ତ ହୋଇଯାଉଛି, ପାଞ୍ଚଟି ଏଲିମେଣ୍ଟ ରହିଛି ଭୌତିକ ଜଗତରେ, ଭୂମି ଆପ ନଳ ବାୟୁ ଖଙ୍ଗ ମନ ଖଙ୍ଗ, ଏ ପାଞ୍ଚଟି ବସ୍ତୁ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ। ଭୂମି ସହିତ ଯେତେବେଳେ ମିଶିଯାଉଛି ପ୍ରାଣ ଯୁକ୍ତ ହୋଇଯାଉଛି ସେତେବେଳେ ସ୍ତମ୍ଭ ହୋଇଯାଉଛି, ପାରାଲିସିସ୍ ହୋଇଯାଉଛି, ସ୍ତମ୍ଭ ବିଚଳିତ ହୋଇପାରିବ, ଗୋଟିଏ ସ୍ତମ୍ଭ ଯେମିତି ଗୋଟେ ମୂର୍ତ୍ତି ଷ୍ଟାଚ୍ୟୁ ଏଭଳି ଭାବରେ ଆମେ ବର୍ତ୍ତମାନ ଷ୍ଟାଚ୍ୟୁ ହୋଇଯାଇଛେ, ପ୍ରାଣଟା ଆମର ଭୂମିରେ ସହିତ ମିଶିଯାଇଛି, ଆମେ କୁଆଡ଼େ ଯାଇପାରିବ ନାହିଁ, ଆମକୁ ସ୍ତମ୍ଭ କରିଦେଲେ ଆମର କରୁଣା ସ୍ତମ୍ଭ କରିଦେଇଛନ୍ତି, ଗୋଟେ ସ୍ଥାନରେ ରହିବା କୁଆଡ଼େ ଯାଇପାରିବ ନାହିଁ। ଏ ସ୍ତମ୍ଭ ଅଷ୍ଟସାତ୍ୱିକ ବିକାରରେ ଆସିବ, ସ୍ତମ୍ଭ ଭୂମି ସହିତ ଯେତେବେଳେ ପ୍ରାଣ ଯୁକ୍ତ ହୋଇଯିବ ସେତେବେଳେ ସ୍ତମ୍ଭ ହୋଇଯିବ, ଅଷ୍ଟସାତ୍ୱିକ ବିକାର ରହିଛି। ଜଳ ସହିତ ଯେତେବେଳେ ଯୁକ୍ତ ହେବ ସେତେବେଳେ କ'ଣ ହେବ, ଜଳ ବାହାରିବ, ଆଖିରୁ ଜଳ ବାହାରିବ, କ୍ରନ୍ଦନ ଆସିବ, ଲୋତକା ଆସିବ। ଅଗ୍ନି ସହିତ ଯେତେବେଳେ ଯୁକ୍ତ ହେବ ସେତେବେଳେ କ'ଣ ହେବ, ନିଆଁ ବାହାରିବ, ଯେମିତି ଝାଳ ବାହାରୁଛି ଆମର ଝାଳ ବାହାରିବ, ଇଏ ଗୋଟେ ଅଷ୍ଟସାତ୍ୱିକ ବିକାର। ଏ ଅଷ୍ଟସାତ୍ୱିକ ବିକାରଟା ମୁଁ ଜମା ବୁଝିପାରେ ନାହିଁ, ମୋର ମନେ ପଡ଼େ ନାହିଁ ଜମା, ମୁଁ ବହୁତ ସବୁ ଚିନ୍ତା କରିବି ଅଷ୍ଟସାତ୍ୱିକ ବିକାର ଅଷ୍ଟସାତ୍ୱିକ ବିକାର, ଆମର ତ ନାହିଁ ସେ ବିକାର ଆଉ ଜାଣିବା କେମିତି। ତେଣୁ ଆଜି ଯେଉଁ ପଢ଼ିଲି ସେଇଟାକୁ ମୁଁ ଚିନ୍ତା କଲି, ଆରେ ଏଭଳି ଭାବରେ ସାଇଣ୍ଟିଫିକାଲି ବୁଝେଇ ଦିଆଯାଇଛି, ଜଣେ ବୁଝିଯିବ। ଅଗ୍ନି ସହିତ ମିଶିଲେ ବାହାରିଲା ଶରୀରରୁ ଝାଳ ବାହାରିଲା ସ୍ୱେଦ, ଇଏ ଗୋଟେ ଅଷ୍ଟସାତ୍ୱିକ ବିକାର। ବାୟୁ ସହିତ ମିଶିଲେ କ'ଣ ହେବ, ବାୟୁ ସହିତ ଯେତେବେଳେ ଯୁକ୍ତ ହେଉଛି ପ୍ରାଣ, ପ୍ରାଣ ତ ବାୟୁ, ପାଞ୍ଚଟି ମୁଖ୍ୟ ବାୟୁ, ପାଞ୍ଚଟି ଆଉ ଗୋଟେ ବାୟୁ ରହିଛି, ଦଶଟି ବାୟୁ ସମୁଦ୍ର ରହିଛି, ବାୟୁ ସହିତ ବାୟୁ ମିଶିଗଲା, ତା'ର ତିନୋଟି ସ୍ତର ରହିଛି, ତେଣୁଠି କିଭଳି ଭାବରେ ସେ ଯୁକ୍ତ ହେଉଛି, ଆତ୍ୟନ୍ତିକ ଭାବରେ ଯୁକ୍ତ ଏହିଭଳି ଭାବରେ ଯଦି ହେବ ତା'ର ରହିବ କ'ଣ ନା କ'ଣ ବେପଥୁ ଆସିବ, ଶରୀର ହଲିବା ପାଇଁ ଆରମ୍ଭ ବେପଥୁ ଯେଉଁଟା ଆସିଲା ଅର୍ଜୁନଙ୍କର ବେପଥୁ ସ୍ତ ଶରୀରମେ ରୋମହର୍ଷ ସେ ଯାଏତେ ରୋମହର୍ଷ ଇଏ ମଧ୍ୟ ବାୟୁ ଦ୍ୱାରା ସେଥିପାଇଁ ଇଏ ଅଷ୍ଟସାଧିକ ବିକାର ବେପଥୁ ଶରୀରମେ ରୋମହର୍ଷ ସେ ଯାଏତେ ତାପରେ ଏଭଳି ଭାବରେ ହଁ ଯଦି ଯେତେବେଳେ ଅଧିକ ଘନୀଭୂତ ହୋଇଯିବ ସେତେବେଳେ ସ୍ୱର ଗଦଗଦ ହେବ କଥା କହିପାରିବେ ନାହିଁ। ଯଦି ମହାପ୍ରଭୁ ଜଗନ୍ନାଥ ରଥଯାତ୍ରାରେ ଯାଉଥିଲେ, ଜଗନ୍ନାଥ ରଥ ଆଗରେ ନୃତ୍ୟ କରୁଥିଲେ, ଏକ ସମୟରେ ସାତଟି ଦଳରେ ନିଜକୁ ବିସ୍ତାର କରିଦେଇଥିଲେ, ସାତଟି ଦଳରେ କୀର୍ତ୍ତନ ହେଉଥିଲା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ ହରେ, ନିଜକୁ ସାତଟି ଭାଗରେ ବିଭକ୍ତ କରିଥିଲେ ବୋଲି ସେଇଟା ସମସ୍ତେ ଜାଣନ୍ତି ନାହିଁ, ଆମେ କେତେ ଜଣ ଜାଣିଛୁ, ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି। ସେଇଟା କେବଳ ସେଇଟା ଦେଖାଇଲେ, ରାଜାଙ୍କୁ ଦେଖାଇଲେ, ସାତ ସ୍ଥାନରେ ଏକ ସ୍ଥାନରେ ରହିଛନ୍ତି ସେ ସାତ ସ୍ଥାନରେ, ଯେତେବେଳେ ସେ ଜଗନ୍ନାଥ ପ୍ରାର୍ଥନା କରୁଥିଲେ କ'ଣ କହୁଥିଲେ, ଜଗନ୍ନାଥ ଏତିକି କହିପାରୁନଥିଲେ, ଏମିତି ହେଉଥିଲେ। ଇଏ ହେଉଛି କ'ଣ, ଇଏ ହେଉଛି ସ୍ୱର ଭେଦ, ସ୍ୱର ଏଇ ପବନ ଦ୍ୱାରା ସବୁ ବହୁତ ଜିନିଷ ହେଉଛି, ପବନ ଦ୍ୱାରା 10ଟି ପବନ ରହିଛି ଆମ ଶରୀରରେ, ଏହି ପବନ ବାୟୁ ଭିତରେ ଆମର ଆତ୍ମାଟି ରହିଛି, ଝୁଲିକି ରହିଛି, ବାୟୁ ବାୟୁ ସହିତ ମିଶିକି ରହିଛି, ବାୟୁ ସହିତ ଯୁକ୍ତ ହୋଇକି ସେ ତା'ର ଶରୀର ସହିତ କେଉଁ ଫିକ୍ସ ହେଇନି, ନଟ୍ ବଟ୍ ଦିଆ ବିଡ଼ା ହେଇନି ଆତ୍ମାକୁ, ଆତ୍ମାଟା କେଉଁଠି ରହିଛି, ସେ ପ୍ରାଣ ବାୟୁ ପାଞ୍ଚ ବାୟୁ ଭିତରେ ରହିଛି ସିଏ, ଆଉ 5ଟି ବାୟୁ ରହିଛି, 10ଟି ବାୟୁ ରହିଛି, ଏ ବାୟୁ ଯଦି ଏପଟ ସେପଟ ହେଇଗଲା ଚାଲିଗଲା ପ୍ରାଣ ଚାଲିଯିବ, ପ୍ରାଣବାୟୁ ପ୍ରାଣବାୟୁ ବୋଲି କୁହାଯାଏ, ଅସୁନ ଆମେ ଗତକାଲି କହୁଥିଲେ, ଅସୁନ କହିଲେ ବାୟୁ ପ୍ରାଣବାୟୁ, ପ୍ରାଣ ଅପାନ ବ୍ୟାନ ସମାନ ଉଦାହରଣ ଇତ୍ୟାଦି ମୁଖ୍ୟ 5ଟି ବାୟୁ ରହିଛି। ଯଦି ଏ ବାୟୁର ଏପଟ ସେପଟ ହେଇଗଲା, ବାୟୁ ରୋଗ ଆସିଗଲା ଶରୀରରେ, 3ଟି ରହିଛି ଆୟୁର୍ବେଦିକ ଅନୁସାରେ, 3ଟି ରୋଗ 3ଟି ରହିଛି ଧାତୁ, କଫ ବାତ ପିତ, ବାତ ହେଉଛି ବାୟୁ, କଫ ହେଉଛି ଥଣ୍ଡା କୋଲ୍ଡ, ପିତ ହେଉଛି ଜଣ୍ଡିସ, ଏ 3ଟି ଜିନିଷ ରହିଛି ଆୟୁର୍ବେଦିକ ଶାସ୍ତ୍ରରେ, ଏଇଭଳି ବ୍ୟବସ୍ଥା କରାଯାଏ, କଫ ବାତ ପିତ ଯଦି ଠିକ୍ ଭାବେ ରହିଲା ପ୍ରପୋର୍ସନ୍ ରହିଲା ତାହେଲେ ଶରୀର ସୁସ୍ଥ ରହିବ, ନହେଲେ କରୋନା ହେବ, ବିଭିନ୍ନ ପ୍ରକାର ଅସୁବିଧା ସବୁ ରହିଛି। ତେଣୁ ଇଏ ଯେଉଁ ବାୟୁ ଯେତେବେଳେ ବାୟୁ ଯେତେବେଳେ ପ୍ରାଣବାୟୁ ପ୍ରାଣବାୟୁ ବାୟୁ ସହିତ ମିଶିଗଲା, ଏ 3ଟି ଉପାୟ ହେବ ସ୍ତର ଆସିବ, ଇଏ ଅଷ୍ଟଶତିକ ବିକାର। ଆକାଶ ସହିତ ମିଶିଗଲେ, ଆକାଶ ସହିତ ମିଶିଗଲେ କ'ଣ ହେବ, ସେ ପ୍ରଳୟ ହୋଇଯିବ, ପ୍ରଳୟ ହୋଇଯିବ। ଏଇଭଳି ଭାବରେ 5-8ଟି ରହିଛି ଅଷ୍ଟସାତ୍ୱିକ ବିକାର, ଏଇଭଳି ଭାବରେ ଆପଣ ସବୁ ମନେ ରଖିଦେବେ ଅଷ୍ଟସାତ୍ୱିକ ବିକାର, ଅଷ୍ଟସାତ୍ୱିକ ବିକାର ମୁଁ କେତେ ବର୍ଷ ଧରି ଚିନ୍ତା କରୁଛି, 8 ବର୍ଷ ଧରି ଚିନ୍ତା କରୁଛି ଅଷ୍ଟସାତ୍ୱିକ ବିଷୟରେ, ବିକାର ଜାଣିପାରୁନଥିଲେ, ଆଜି ପଢ଼ିକି ଯେତେବେଳେ ଜାଣିଲା ଜାଣିହେଲା ବୁଝିହେଲା, ଏଇଭଳି ସାଇଣ୍ଟିଫିକାଲି ବୁଝେଇ ଦେଇଛନ୍ତି ରୂପ ଗୋସ୍ୱାମୀ। ଅଷ୍ଟସାତ୍ୱିକ ବିକାର ମନେ ରଖିବା ପାଇଁ ଅସୁବିଧା ନାହିଁ, 8 ମିନିଟ୍ରେ ଆପଣ ମନେ ରଖିଦେବେ ବା 8 ସେକେଣ୍ଡ ମନେ ରଖିଦେବେ। ଏଇଭଳି ଭାବରେ ତାଙ୍କର ଅବସ୍ଥା, ଗୋକୁଳ ସ୍ତ୍ରୀ ସ୍ମରନ୍ତି ସ୍ମରଣ କରି ବିରହ ଉତ୍କଣ୍ଠ ବିହୋଳା, ବିରହରେ ଉତ୍କଣ୍ଠ ହେଇ ବିହୋଳ ହେଇକରି ଉତ୍କଣ୍ଠ ଆସିଯିବ ସେତେବେଳେ, ଉତ୍କଣ୍ଠା ତେହେନ ବିହୋଳ ପରବସା, ବିହୋଳ ହେଇଯିବେ, ମୂର୍ଚ୍ଛା ଆସେ, ବିମ୍ ହୁଅନ୍ତି, ବିମ୍ ହୁଅନ୍ତି କହିଲେ ମୂର୍ଚ୍ଛାଂ ପ୍ରାପ୍ନୁଅନ୍ତି, ମୂର୍ଚ୍ଛା ହେଇଯିବେ, ସେଇଟା ଏଇଟା ହେଉଛି ଅନ୍ତିମ ଅନ୍ତିମ ଇଏ ପ୍ରେମର ଅନ୍ତିମ ଦଶା ହେଉଛି, 10ଟା ଦଶା ରହିଛି, ଅନ୍ତିମ ଦଶା ହେଉଛି ମୂର୍ଚ୍ଛା ବା ମୃତ୍ୟୁ, ଅନ୍ତିମ ଦଶା 10ଟି ଦଶା ରହିଛି। ତେଣୁ ଏମାନେ ସେଇଭଳିଆ ମୂର୍ଚ୍ଛା ହେଇକି ପଡ଼ିଯାଉଥିଲେ, ଗତକାଲି କହୁଥିଲେ ମା ଭଗବାନ ନିଜେ ତାଙ୍କୁ ସବୁ ଯତ୍ନ ନେଉଥିଲେ, ବିଭର୍ମୀ ବିଭର୍ମୀ କହିଲେ ପ୍ରଥମେ ହେଲା ତାଙ୍କୁ ପୋଷୟାମି, ତାଙ୍କୁ ପୋଷଣ କରିବେ, ଖାଦ୍ୟ ପଦାର୍ଥ ସବୁ ସବୁ ଦେବେ ପ୍ରଦାନ କରିବେ, ସେ ତ ସବୁ ତ୍ୟାଗ କରିଦେଇଛନ୍ତି ନା, ଭଗବାନ ପୋଷଣ କରିବେ, ତାପରେ ସମ୍ବର୍ଦ୍ଧୟାମି ତାଙ୍କୁ ବୃଦ୍ଧି କରିବେ, ତାଙ୍କର ଏଇ ପରମାର୍ଥିକ ମାର୍ଗରେ ବା ଯାହା ବି ହେଉ ସେସବୁ ତାଙ୍କର ସବୁ ବୃଦ୍ଧି କରିବେ। ତୃତୀୟ କଥା ହେଉଛି ସୁଖୟାମି, ତାଙ୍କୁ ସୁଖ ପ୍ରଦାନ କରିବେ, ଆନନ୍ଦ ପ୍ରଦାନ କରିବେ, ଏଇଭଳି ଭାବରେ ତାଙ୍କର ଯେ ଚକ୍ତ ଲୋକ ଧର୍ମାସ ଯିଏ ଲୋକଧର୍ମକୁ ତ୍ୟାଗ କରିଦେଇଛନ୍ତି ତାଙ୍କୁ ତ ମୁଁ ବିଭର୍ମି, ତାଙ୍କୁ ତାଙ୍କର ଏଇଭଳି ଭାବରେ ଭରଣ ପୋଷଣ କରିବି, ଆଉ ଯେଉଁମାନେ ତା ମନ ମନସ୍କା ମତ ଚିତା ମତ ପ୍ରାଣା ତାଙ୍କ କଥା କ'ଣ କହିବା? ରଥର ଶବ୍ଦର ଭାବ ତାତ୍ପର୍ଯ୍ୟ ହେଉଛି ଏଇଟା, ଭଗବାନଙ୍କ ଭାବ ଅଛି ଏଇଠି। ତେଣୁ ଆଜି ସେମାନେ ସବୁ ମୂର୍ଚ୍ଛା ହେଇକି ପଡ଼ୁଛନ୍ତି, ତେଣୁ ଭଗବାନ ଉଦ୍ଧବଙ୍କୁ ସନ୍ଦେଶ ଦେଉଛନ୍ତି, ତାଙ୍କ ବିଷୟରେ ଆହୁରି ଅଧିକ କିଛି କହୁଛନ୍ତି। ନନୁ ତାସାଂ ଯଦି ତ୍ୱମେବ ମନ ପ୍ରାଣାଦେହ ପ୍ରେଷ୍ଠ ଆତ୍ମା ଚ ତହରି ତାହା କଥମାତ୍ର ନାୟତା ତତ୍ର ସ୍ଥାତୁମେବ କଥଂ ଶକ୍ନୁବଦ୍ଧି ତଥା। ଯଦି ଏମିତି କହିଲେ ତା ମନମସ୍କା ମଦଗତ ମତ ପ୍ରାଣା ଏସବୁ ରହିଛି, ଉଦ୍ଧବଙ୍କ ମନରେ ଭାବନା ଆସିବ ନା? ଉଦ୍ଧବ କହିଲେ ଏହି ପାଖରେ ରହିଛନ୍ତି, ଏତେ ଭଲ ପାଉଛନ୍ତି, ଟିକିଏ କ'ଣ ଥରେ ଆସିକି ଦେଖି ଯାଇପାରିନଥାନ୍ତେ? ଉଦ୍ଧବ ଚିନ୍ତା କରିବେ। ତେଣୁ ଏ ଶ୍ଳୋକଟି କୁହାଗଲା, ଭଗବାନ ଜାଣିପାରିଲେ ଉଦ୍ଧବଙ୍କ କଥା, ତେଣୁ ଉଦ୍ଧବଙ୍କୁ ଏହି ଶ୍ଳୋକଟି କହେ ବର୍ତ୍ତମାନ ଏଇ କଥାଟି କହିଲେ। ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ, ନନୁ ତାସାଂ ଯଦି ତ୍ୱମେବ ମନ ପ୍ରାଣ ଦେହ, ତାଙ୍କର ଯଦି ତୁମ ପ୍ରତି ଏତେ ରହିଛି ଦରଦ ରହିଛି, ମନ ପ୍ରାଣ ସବୁ ଦେଇଛନ୍ତି ପ୍ରେଷ୍ଠ ଆତ୍ମା, ତେଣୁ ତାଙ୍କର ଅତ୍ୟନ୍ତ ପ୍ରିୟ, ତାହେଲେ ତରି ତାହା କଥା ମାତ୍ର ନାହାନ୍ତି, ଏଠି କାହିଁକି ସେ ଆସୁନାହାନ୍ତି? ଏ ପାଖରେ ତ ରହିଛନ୍ତି ସମ୍ବଲପୁର ବୁଲାତ, ଆଉ କ'ଣ ଏତେ ଦୂର, ଏଠୁ ଏତିକି ଆସିପାରିବେ ନାହିଁ, ଏତେ ପ୍ରାଣ ଚାଲିଯାଉଛି। କଥା ମାତ୍ର ନାହାନ୍ତି, ସ୍ଥାତୁମେବ ସେଠି ରହିଯାଇଛନ୍ତି, ମୂର୍ଛା ହେଇଯାଉଛନ୍ତି, ଏସବୁ କଥା ଭଗବାନ କହିବେ। ତାର କାରଣ ହେଉଛି ମୟି ତାହା ଖଳୁ ଗୋକୁଳସ୍ୟ ସ୍ତ୍ରୀ ଗୁଞ୍ଜା ଗୈରିକ ମୁରଲୀ ମୟୂର ପିଛା ଅଳଙ୍କୃତେନ ଗୋପବେଶନେ ଏବ ମୟା ସହ ତତ୍ର ଗୋକୁଳେ ଏବ ବିଳାସେ ପ୍ରାପ୍ତ ମନୁ ନିଷ୍ଠା। ଏ କଥାଟି ରହିଛି, ସେଇ ରାଧା ସେଇ କୃଷ୍ଣ, କିନ୍ତୁ ଯେତେବେଳେ କୁରୁକ୍ଷେତ୍ରରେ ତାଙ୍କ ମିଳନ ହେଉଛି, ସେତେବେଳେ ସେ କହୁଛନ୍ତି ନା ମୁଁ ସେଇ ରାଧା ତୁମେ ସେଇ କୃଷ୍ଣ, କିନ୍ତୁ ସେ ଯମୁନା ନାହିଁ କି ସେ ଗୋବର୍ଦ୍ଧନ ନାହିଁ କି ତୁମର ସେ ଆଉ ମୁରଲୀ ନାହିଁ, ତୁମେ ବର୍ତ୍ତମାନ ରାଜା ବେଶ ହାତୀ ଛତି ଏସବୁ ରହିଛି, ଏସବୁ ରହିଛି, ଗୋପବେଶ ନାହିଁ ମୁରଲୀ ନାହିଁ ସେସବୁ ନାହିଁ। ଗୋରାଧେ ମୁରଲ ବଂଶୀଟି ଆମର ଦିଅ, ଗୋରାଧେ ବଂଶୀଟି ଆମର ଦିଅ। ବୋଲନ୍ତୁ ହରିଚରଣ ପ୍ରଭୁ, ହଁ ବୋଲନ୍ତୁ, ସବୁ ବଂଶୀ ନେଇଯାଉଛନ୍ତି। ଆମେ ବଂଶୀ ବେଣୁ ଗୀତରେ କହୁଥିଲେ, ଗୀତ ଭରୁଥିଲେ ସବୁ,
କଙ୍କଣ ଗଳା ମୋତିହାର ଯାହା ପିଛ ତାହା ନିଅ, ଗୋରାଧେ ବଂଶୀଟି ଆମର ଦିଅ, ଗୋରାଧେ ବଂଶୀଟି ଆମର ଦିଅ।
ଆଜି ବଂଶୀଟା ନାହିଁ ଆଉ କିଏ କୃଷ୍ଣ, ଇଏ କି କୃଷ୍ଣ, ତେଣୁ ନେଇଯାଉଛନ୍ତି କୁରୁକ୍ଷେତ୍ରରୁ ନେଇଯାଉଛନ୍ତି ବୃନ୍ଦାବନକୁ। ଇଏ ହେଉଛି ରଥଯାତ୍ରା, ଏଇଟା କେତେଜଣ ଜାଣିଛନ୍ତି ରଥଯାତ୍ରାର ଅର୍ଥ କ'ଣ? ଯଦି ମହାପ୍ରଭୁ ନ ଆସିଥାନ୍ତେ ରଥଯାତ୍ରାର ଉଦ୍ଦେଶ୍ୟ କେହି ଜାଣିପାରିନଥାନ୍ତେ, ଖାଲି ଆମେ ରଡ଼ି ଛାଡ଼ୁଛ କ'ଣ ରଥଯାତ୍ରା ବନ୍ଦ କର ବନ୍ଦ କର ବନ୍ଦ କର, ରଥଯାତ୍ରାର ଉଦ୍ଦେଶ୍ୟ କ'ଣ ଜାଣିଛ? ରଥଯାତ୍ରା ବନ୍ଦ କରୁଛ, ରଥଯାତ୍ରା କ'ଣ ପାଇଁ ହେଉଛି ଜାଣିଛ? ଆମର ଶିଶୁବନ୍ଧୁ ଗୌରବନ୍ଧୁ ସ୍ୱାମୀ ମହାରାଜଙ୍କ ରଥଯାତ୍ରା ସବୁଦିନ ହେବ, ଇଏ ଭାବ ଗୋପୀ ଭାବ, ଭଗବାନ ଚାଲିଯାଇଛନ୍ତି, ଭଗବାନ ନାହାନ୍ତି ବୃନ୍ଦାବନ ନାହାନ୍ତି, ଶହେ ବର୍ଷ କାଳ ରହିବେ ନାହିଁ ଭଗବାନ, ଶହେ ବର୍ଷ କାଳ କେମିତି ଜୀବନ ଧାରଣ କରିବେ? ତାଙ୍କ ମନରେ ସେ ନେଇଯାଉଛନ୍ତି ଭଗବାନଙ୍କୁ, ମଥୁରାରୁ ବୃନ୍ଦାବନକୁ ନେଇଯାଉଛନ୍ତି। ଇଏ ରଥଯାତ୍ରା ପ୍ରତିଦିନ ରଥଯାତ୍ରା ହେଉଛି ତାଙ୍କର, କିଏ ଜାଣିଛି ତତ୍ତ୍ୱକୁ? କେତେଜଣ ଜାଣିଛନ୍ତି? ଯାହା ବି ହଉ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଇଏ ସେ କଥା ଉଦ୍ଧବ ମଧ୍ୟ ମନରେ ଚିନ୍ତା କରୁଛନ୍ତି, ପ୍ରଶ୍ନ ପଚାରୁନାହାନ୍ତି, ଉଦ୍ଧବ ମଧ୍ୟ ଚିନ୍ତା କରୁଛନ୍ତି ଏଇଠୁ ଏତିକି ବାଟ ଆସିପାରୁନାହାନ୍ତି ସେ, ନା ଏଇଟା କାରଣ ହେଉଛି ଏଇଟା, ମୟି ତା ଖଳୁ ଗୋକୁଳ ସେ ସ୍ତ୍ରୀ, ଗୋକୁଳ ସ୍ତ୍ରୀମାନେ ଗୁଣା ଗୁଞ୍ଜା ଗୈରିକ ମୁରଲୀ ମୟୂର ପିଛା ଆଦି ଅଳଙ୍କୃତ ହେନ, ମୋର ଏଇ ବେଶ ସେମାନେ ଦେଖିବା ପାଇଁ ଚାହାନ୍ତି, ଏ ରାଜା ବେଶ ଦେଖିବା ପାଇଁ ଚାହାନ୍ତି ନାହିଁ ସିଏ, ଗୁଞ୍ଜା ମାଳ ଧାରଣ କରିଛନ୍ତି, ଗୈରିକ ବା ସେ ବିଭିନ୍ନ ଧାତୁ ଲଗାଉଛନ୍ତି, ମୁରଲୀ ଧାରଣ କରିଛନ୍ତି, ମୁରଲୀ ବାଦନ କରୁଛନ୍ତି, ମୟୂର ପିଛ ଧାରଣ ଅଳଙ୍କୃତ, ଇଏ ଭଗବାନଙ୍କର ଅଳଙ୍କାର, ଇଏ ହେଉଛି ମାଧୁର୍ଯ୍ୟ, ସେଇଟା ହେଉଛି ଐଶ୍ୱର୍ଯ୍ୟ, ଏ ତଫାତ୍ ହେଉଛି ଏଇଟା। ମଥୁରାରେ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ବୃନ୍ଦାବନରେ ମାଧୁର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ଠାରୁ ମାଧୁର୍ଯ୍ୟ ଆହୁରି ଉନ୍ନତ ସ୍ଥିତିର କଥା, ମାଧୁର୍ଯ୍ୟ ଭାବ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ପ୍ରଥମ ଶ୍ଳୋକ ଯେଉଁ ରହିଛି, ମୟାଶକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ, ତାପରେ ଅସଂଶୟ ସମଗ୍ରମାଂ ଯଥା ଜ୍ଞା ଆସୁଛି ତା ଶୁଣୁ, ଏ ଶ୍ଳୋକଟି କହିଲେ ସପ୍ତମ ଅଧ୍ୟାୟ ପ୍ରଥମ ଶ୍ଳୋକରେ। ଏ ଭକ୍ତି ଯୋଗ ଆରମ୍ଭ ହେଲା ପ୍ରଥମ ଶ୍ଳୋକରୁ। ମୟାଶକ୍ତ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷ୍ୟରେ କହିଛନ୍ତି, ଆସକ୍ତି ସ୍ତରକୁ ଯେତେବେଳେ ଆସିବା, ଆସକ୍ତି ସ୍ତର ହେଉଛି କେଉଁଠି ନା, ପ୍ରଥମ ହେଉଛି ନିଷ୍ଠା, ତାପରେ ରୁଚି, ତାପରେ ଆସକ୍ତି, ଏହି ତୃତୀୟ ସ୍ତର। ଏହି ସ୍ତରକୁ ଜଣେ ଯେତେବେଳେ ଆସିବ ସେତେବେଳେ ଭଗବତ ଗୀତା ଅଲଗା ପ୍ରକାର ସେ ବୁଝିବ। ଭଗବତ ଗୀତାର ଯେଉଁ ଐଶ୍ୱର୍ଯ୍ୟ ଭାବ ରହିଛି, ସେ ଐଶ୍ୱର୍ଯ୍ୟ ଭାବ ତାର ଚାଲିଯିବ, ମାଧୁର୍ଯ୍ୟ ଭାବ ଆସିବ, ଆସକ୍ତି ଆସିଗଲେ ମାଧୁର୍ଯ୍ୟ ଭାବ ଆସିଯିବ ତାର। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଆସକ୍ତି ଷ୍ଟେଜ୍ ଗଲେ। ତେଣୁ ଏଇ ଯେଉଁ ରହିଛି, ଯେଉଁ ଏହି ରୂପ ପ୍ରତି ଆସକ୍ତି ରହିଛି, ଭଗବାନ ସେ ରୂପ ପ୍ରତି ଦେଖିବା ପାଇଁ ତାଙ୍କର ଆଗ୍ରହ ନାହିଁ। ତେଣୁ ଇଏ ହେଉଛି ରଥଯାତ୍ରା, ଯେଉଁ ହେଉଛି ବୃନ୍ଦା ପୁରୀରେ ଯେଉଁ ରଥଯାତ୍ରା ହେଉଛି, ସେ ଐଶ୍ୱର୍ଯ୍ୟରେ ରହିଛନ୍ତି, ସିଂହଦ୍ୱାରରେ ସେ ରହିଛନ୍ତି ଐଶ୍ୱର୍ଯ୍ୟରେ। ଗୁଣ୍ଡିଚା ରହୁଛନ୍ତି, ସେଇଟା ହେଉଛି ନୀଳାଚଳ, ଏଇଟା ହେଉଛି କ'ଣ ସୁନ୍ଦରାଚଳ, ନୀଳାଚଳରୁ ସୁନ୍ଦରାଚଳ ଯାତ୍ରା ହେଉଛି ରଥଯାତ୍ରା। ମହାପ୍ରଭୁ ସେହି ଭାବରେ ରଥଯାତ୍ରା କରୁଥିଲେ, ଜଜ ଗଗ କହିପାରୁନଥିଲେ, ସେଇ ତ ପରାଣ ଧନ ପାଇନୁ ଯାହା ନା କି ମଦନେ ଦହନେ ଘୁଜୁରି ଗେନୁ, ଏହି ଗୀତଟି ଗାନ କରୁଥିଲେ। ଏଇ ଯେଉଁ ଗୀତଟି ଗାନ କରୁଥିଲେ, ତାଙ୍କର ଯେଉଁ ଭାବ ରୂପ ଗୋସ୍ୱାମୀ ରଚନା କଲେ, ସେ ଭାବକୁ ରଚନା କରିକି ଲେଖିଦେଲେ, ଗୋଟେ ତାଳପତ୍ର ଲେଖିକି ରଖିଦେଲେ, ଖୁଞ୍ଚିଦେଲେ, ସେ ଇଏ ଯେଉଁ ରହିଛି ଚାଳରେ ଖୁଞ୍ଚିଦେଲେ, ପଳେଇଗଲେ ସ୍ନାନ କରିବା ପାଇଁ। ମହାପ୍ରଭୁ ଆସି ପହଞ୍ଚିଗଲେ, ମହାପ୍ରଭୁ ସବୁବେଳେ ଆସି ଦର୍ଶନ ଦିଅନ୍ତି ହରିଦାସକୁ, ହରିଦାସ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି ନାହିଁ, ଜଗନ୍ନାଥ ଜଗନ୍ନାଥ ଆସନ୍ତି ତାଙ୍କୁ ଦର୍ଶନ ଦେବା ପାଇଁ। ମହାପ୍ରଭୁ ସବୁ ଜାଣନ୍ତି, ଦେଖିଦେଲେ ଚାଳରେ ରହିଛି ଏଇଟା, ରୂପ ଗୋସ୍ୱାମୀଙ୍କର ତାଙ୍କର ମହାତ୍ମାଙ୍କୁ ପ୍ରକାଶ କରିବେ, କାଢ଼ିଦେଲେ ରୂପ ଗୋସ୍ୱାମୀଙ୍କର ଯେଉଁ ରହିଛି ଅକ୍ଷର ମୁକ୍ତା, ଅକ୍ଷର ମୁକ୍ତା ଭଳି ରହିଛି ଅକ୍ଷର, ଦେଖିକିରି ଜଣେ ଖୁସି ହେଇଯିବ ଏତେ ରହିଛି। ପଢ଼ିଦେଲେ ମହାପ୍ରଭୁ, ଆରେ ମୋର ଭାବ କେମିତି ଜାଣିଲା ରୂପ କହିକିରି, ସ୍ୱରୂପ ଦାମୋଦର କହୁଛନ୍ତି, ଦେଖ ରୂପ କେମିତି ମୋର ଭାବ ଜାଣିଲା। ତେଣୁ ରୂପ ଗୋସ୍ୱାମୀ ଯେତେବେଳେ ଆସିଲେ ତାକୁ ଗୋଟେ ଚାପୁଡ଼ା ମାରିଲେ, ସେଠି ତୁ ମୋର କେମିତି ଭାବ ଜାଣିଲୁ, ଚୋରି କଲୁ ଭାବଟା, କ'ଣ ଭାବ ନା, ଗୋଟେ ଶ୍ଳୋକ ଅଛନ୍ତି ସେ ଗୀତଟି ରୂପ ଗୋସ୍ୱାମୀ ରଚନା କରିଛନ୍ତି, ତମେ ସେଇ କୃଷ୍ଣ ମୁଁ ସେଇ ରାଧା, କିନ୍ତୁ ଏଠି ଆଉ ଯମୁନା ନାହିଁ କି ଗୋବର୍ଦ୍ଧନ ନାହିଁ, ଏସବୁ ନାହିଁ। ଏସବୁ ଗୋଟେ ସୁନ୍ଦର କବି ରଚନା କରିଛନ୍ତି, ସେ କାବ୍ୟଟି ରହିଛି। ତେଣୁ ଏଇଠି ସେ କଥା କହୁଛନ୍ତି, ଏ ଯେଉଁ ଭଗବାନଙ୍କର ଯେଉଁ ଗୋପବେଶ, ଭଗବାନଙ୍କ ଯେତେ ଲୀଳା ଅଛି ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ଏଇ ବୃନ୍ଦାବନ ଲୀଳା। ସେଇଠି ମହାପ୍ରଭୁ କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବ୍ରଜେଶ ତନୟ ହେଉଛି ଶ୍ରେଷ୍ଠ ଆରାଧ୍ୟ, ତାଙ୍କ ଉପରେ ଆଉ ଆରାଧ୍ୟ କେହି ନାହାନ୍ତି। ତେଣୁ ଏହି ଯେଉଁ ମୁରଲୀ ମୟୂର ପିଚ୍ଛ ଅଳଙ୍କୃତ ଗୋପବେଶନ ମୟା ସହ ତତ୍ର ଗୋକୁଳେ ଏବଂ ବିଳାସେ ପ୍ରାପ୍ତ, ସେ ଗୋକୁଳରେ ରହିବା ପାଇଁ ଚାହୁଁଛନ୍ତି, ମୁଁ ସେଇଠି ରହିଲେ ସେ ଭଗବାନ ସେଇଠି ଅଛନ୍ତି। ବୃନ୍ଦାବନ ପରିତ୍ୟଜ୍ୟଂ ପାଦମ ଏକ ନଗଚ୍ଛନ୍ତି, ଆମେ ଶୁଣିବା ଏଇଟା, ଏକ ସମୟରେ ଦୁଇଟା ଲୀଳା ରହୁଛି, ଦୁଇଟା ଲୀଳା ହେଉଛି, ଗୋଟିଏ ପ୍ରକଟ ଲୀଳା, ଗୋଟିଏ ଅପ୍ରକଟ ଲୀଳା। ତେଣୁ ଏ ଭଗବାନ ତାଙ୍କର ନିଷ୍ଠା ହେଉଛି ଏଇଭଳି ଭାବରେ, ମୟା ଅପି ଅତ୍ର ଆନେତୁମ୍ ଅନଭିପ୍ରେତା କଥମାତ୍ର ବୃଷ୍ଣି ପୁରୀ ମାଗଛୁ ଇତି ଭାବ। ଏଇ ବୃଷ୍ଣିପୁରୀ ଯେଉଁ ମଥୁରାରେ ରହିଛି, ଏଠି ତାଙ୍କର ଆସିଲେ ସେ ଆନନ୍ଦଟା ପ୍ରାପ୍ତ ହେବେ ନାହିଁ। ମୟାପି ଅତ୍ର ଆନେତୁମ୍ ଅଭିପ୍ରେତ, ମୁଁ ଚାହିଁଲେ ମଧ୍ୟ ତାଙ୍କୁ ଆସି ଆଣିବା ପାଇଁ, କଥମାତ୍ର ସେମାନେ କେମିତି ଆସିବେ, ଏ ବୃଷ୍ଣିପୁରୀ ଇଏ ରହିଛି, ଇଏ ଅଲଗା ସ୍ଥାନ ରହିଛି, ଐଶ୍ୱର୍ଯ୍ୟ ରହିଛି, ଏଠି ମା ଆଉ ପିତା, ମା କିଏ ଦେବକୀ, ପିତା ବସୁଦେବ ଯେତେବେଳେ ଦେଖିଦେବେ ଭଗବାନ କଂସକୁ ହତ୍ୟା କଲେ, ଆଉ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚାହିଁବେ ନାହିଁ। ଦଶମ ସ୍କନ୍ଧ 44 ଅଧ୍ୟାୟ ପ୍ରାର୍ଥନା କହୁଥିଲେ, ସେଇଟା ଶ୍ୱଶୁରଜାତ ନ ଶଙ୍କିତ, ଶଙ୍କିତ ହେଇଗଲେ ସିଏ, ଏ ଐଶ୍ୱର୍ଯ୍ୟ ଭାବ ରହିଛି, କିନ୍ତୁ ବୃନ୍ଦାବନରେ ମାଧୁର୍ଯ୍ୟ ଭାବ, ସେ ଐଶ୍ୱର୍ଯ୍ୟ ପ୍ରକାଶ କଲେ ମଧ୍ୟ ମା ତାଙ୍କୁ ବାନ୍ଧି ପକାନ୍ତି। ମା ଯେତେବେଳେ ବାନ୍ଧିବା ପାଇଁ ଚେଷ୍ଟା କଲେ ଭଗବାନ ଐଶ୍ୱର୍ଯ୍ୟ ଦେଖେଇଲେ, କ'ଣ ଐଶ୍ୱର୍ଯ୍ୟ ଦେଖେଇଲେ, ବାନ୍ଧିବା ପାଇଁ ନେଲେ ଯେତେବେଳେ କ'ଣ ଐଶ୍ୱର୍ଯ୍ୟ ଦେଖେଇଲେ, ହଁ କ'ଣ ଦେଖିଲେ? ଚାଲ ଚାଲ ଆପଣ କହିଲେ, ତାପରେ ଆପଣ କୁହନ୍ତୁ, ଆପଣ କୁହନ୍ତୁ କ'ଣ କ'ଣ ଦେଖିଲେ? ଐଶ୍ୱର୍ଯ୍ୟ ଐଶ୍ୱର୍ଯ୍ୟ ନୁହଁ, ଯେତେ ବାନ୍ଧିଲେ ମଧ୍ୟ ଯେତେ 2 ଫୁଟ୍ର ରହିଛି ସେଠି ଫିତା ଲାଗିଛି, ଭଗବାନ ପ୍ରଭୁପାଦ ମହାରାଜ କହିଛନ୍ତି 2 ଫୁଟ୍ର ରହିଛି ସେଠି କମର ପଟି ରହିଛି ତାଙ୍କର, କିନ୍ତୁ ହଜାର ହଜାର ଫୁଟ୍ର ଆଣିଲେ ମଧ୍ୟ 2 ଆଙ୍ଗୁଳି କମ୍, 3 ଆଙ୍ଗୁଳି ନୁହଁ କି ଗୋଟେ ଆଙ୍ଗୁଳି ନୁହଁ, ଇଏ ଗୋଟେ ଆଶ୍ଚର୍ଯ୍ୟ, ଇଏ ଗୋଟେ ଐଶ୍ୱର୍ଯ୍ୟ ନୁହଁ? ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ କ'ଣ ମା ମାନିଲେ? ହେ ମୁଁ ଯେମିତି ହେଲେ ବାନ୍ଧିବି ନା, କେତେ ଦେଖିବା କେତେ ସିଏ ଦେଖାଉଛି ତାର ଖେଳ ଦେଖାଉଛି, କହି ବାନ୍ଧିଲେ ବାନ୍ଧି ପକାଇଲେ ଯାହା ଯାହା କୁହାଯାଇଛି ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଯାହାଙ୍କର ବହି ନାହିଁ କି ଅନ୍ତର ନାହିଁ, ବାହାର ନାହିଁ କି ଭିତର ନାହିଁ, ତାଙ୍କୁ କେମିତି ବାନ୍ଧିବେ? ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଲୀଳାଟି ହେଇନି, ଦାମୋଦର ଲୀଳା 3 ବର୍ଷରେ ଏ ଲୀଳାଟି ହେଇଥିଲା, 3 ବର୍ଷ ପାଖାପାଖି, ଯାହାଙ୍କର ନା ନ ତାନ୍ତର ନ ବହିର୍ଦ୍ଦେଶ୍ୟ, ତାଙ୍କ ଅନ୍ତର ନାହିଁ କି ବାହାର ନାହିଁ, ନ ପୂର୍ବଂ ନା ବି ଚାପରମ, ପୂର୍ବ ନାହିଁ କି ପର ନାହିଁ, ପୂର୍ବାପରମ ବହିଷ୍ୟନ୍ ଜଗତ ଯେଉଁ ଜଗତ୍ୟଜ, ତାଙ୍କୁ ସେ ଯେତିକି ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ତାଙ୍କର କିଛି ନାହିଁ, ପ୍ରକୃତରେ ତାଙ୍କର ଅନ୍ତ ନାହିଁ, ଅନ୍ତହୀନ ସିଏ, ଆମର ଗୋଟେ ରହିଛି ଲିମିଟ୍ ରହିଛି, ଶରୀର ଭିତରେ ରହିଛି ଆମେ ବନ୍ଧା ହେଇଯିବ, ଭଗବାନଙ୍କ ଶରୀର ତ ସମଗ୍ର ପୃଥିବୀ, ସମଗ୍ର ବିଶ୍ୱ, ଯେତେ ଅନ୍ତ ନାହିଁ ସେ ସେଇ ପାରିବ ନାହିଁ, ତେଣୁ ସେଠି କ'ଣ ତମ୍ ମତ୍ଵାତ୍ମଜ ଅବ୍ୟକ୍ତମ, ସିଏ ଭାବୁଥିଲେ କ'ଣ ଆତ୍ମଜମ୍ ଇଏ ମୋର ପୁତ୍ର, ମର୍ତ୍ୟଲିଙ୍ଗ ମଧୁକ୍ଷଜମ୍, ଯଦିଓ ସିଏ ଅଧକ୍ଷଜ ଅବ୍ୟୟ ସିଏ, ଗୋପୀ କୋଳୁ ଖୋଳେ ଦାମନା, ଗୋପୀ କିନ୍ତୁ ତାକୁ ବାନ୍ଧିଦେଲେ, ଗୋପୀ କୋଳୁ ଦାମନା ବବନ୍ଧମ ପ୍ରାକୃତ ଯଥା, ପ୍ରାକୃତ ଶିଶୁକୁ ବାନ୍ଧିଲା ବେଳେ ବାନ୍ଧିଦେଲେ, ବାନ୍ଧି ପକାଇଲେ, ଇଏ ସମଗ୍ର ବିଶ୍ୱକୁ ବାନ୍ଧୁଛନ୍ତି, ବ୍ରହ୍ମା ଶିବଠାରୁ ଆରମ୍ଭ କରି ସମସ୍ତଙ୍କୁ ବାନ୍ଧୁଛନ୍ତି, ଭଗବତ ଗୀତାରେ ଭଗବାନ କ'ଣ କହିଲେ ମୁଁ ବାନ୍ଧୁଛି ବୋଲି, ସତ୍ଵ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବ ନିବଧ୍ନତି ମହାବାହୋ ଦେହେ ଦେହିନମ ଅବ୍ୟୟମ, ସତ୍ଵ ରଜ ତମ ଗୁଣରେ ଭଗବାନ ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି, ନ ତଦସ୍ତି ପୃଥିବ୍ୟାଂ ବା ଦେବି ଦେବୀଶୁ ବା ପୁନଃ ସତ୍ୟଙ୍କ ପ୍ରକୃତି ଯାଇ ମୁକ୍ତେଇ ଯଦି ବି ସା ଦେବୀ ଗୁଣେଇ, ଦେବଲୋକଠୁ ଆରମ୍ଭ କରି କୌଣସି ଏମିତି ଲୋକ ନାହିଁ ଯେଉଁଠି ମୋର ଗୁଣରେ ବନ୍ଧା ହେଇନାହାନ୍ତି, ସମସ୍ତେ ବନ୍ଧା ହେଇଛନ୍ତି, ତାପରେ କହିଲେ ବ୍ରାହ୍ମଣ କ୍ଷତ୍ରିୟ ବିଶା, କିଏ ବ୍ରାହ୍ମଣ ସେ ସତ୍ୟଗୁଣରେ ବନ୍ଧା ହେଇଛି, କିଏ କ୍ଷତ୍ରିୟ ସେ ରଜଗୁଣରେ ବନ୍ଧା ହେଇଛି, କିଏ ବୈଶ୍ୟ ସେ ରଜଗୁଣ ତମଗୁଣରେ ବନ୍ଧା ହେଇଛି, ଶୂଦ୍ର ସେ ତମଗୁଣରେ ବନ୍ଧା ହେଇଛି, ସମସ୍ତେ ବନ୍ଧା ହେଇଛନ୍ତି, ତେଣୁ ଏ ଯେଉଁ କଥା ଆସିଲା, କାହିଁକି କଥା ଆସିଲା, ଭଗବାନ ଏଇଭଳି ଭାବରେ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ମା କହିଲେ ନା ଇଏ କି ଐଶ୍ୱର୍ଯ୍ୟ ମୁଁ ବାନ୍ଧିବି ନା, ଆଉ ବାନ୍ଧିଲେ ତାକୁ,
ନମାମି ସ୍ୱରଂ ସଚିଦାନନ୍ଦ ରୂପଂ ଲସକୁଣ୍ଡଳଂ ଭୋଳେଭଜମାନଂ ଯଶୋଦା ବିୟୋଲୋକ ଲାଘବମାନଂ ପରାମସ୍ତଂ ଆସଂ
ତେଣୁ ଇଏ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଗ୍ରହଣ କରନ୍ତି ନାହିଁ, ଦେଖେଇଲେ ଐଶ୍ୱର୍ଯ୍ୟ ଦେଖେଇଦେଲେ 2 ଆଙ୍ଗୁଳି କମୁଛି, 3 ଆଙ୍ଗୁଳି ନୁହଁ କି 1 ଆଙ୍ଗୁଳି ନୁହଁ, ଇଏ ଗୋଟେ ବଡ଼ ଆଉ ଗୋଟେ ଆଶ୍ଚର୍ଯ୍ୟ, ଯେତେ ବାନ୍ଧିଲେ ମଧ୍ୟ ସେ କମୁଛି, ଇଏ ଆଉ ଗୋଟେ ଆଶ୍ଚର୍ଯ୍ୟ, 3ଟି ଆଶ୍ଚର୍ଯ୍ୟ ରହିଛି, ଏଠି ଗୋଟେ ରହିଛି ଆମର ଆଚାର୍ଯ୍ୟ ଜଣେ ଟୀକାରେ କହିଛନ୍ତି ସେଇଟା, ଅବଶ୍ୟ ଆମେ ଗୋଟିଏ ଗୋଟିଏ ଶ୍ଳୋକ ହେଇଗଲା ଆମର ବିଷୟ ଆଉ କହିପାରିଲେ ନାହିଁ, ଯାହା ହଉ ଗୋଟେ ଗୋଟେ ଥର ମଧ୍ୟ ଏମିତି କହିଲେ ହେବ, ଏଠି ରହିଛି ଯେଉଁ ହେଲା ଯାହା ବାନ୍ଧିଲେ ଏଇଟା ହେଉଛି କ'ଣ ନା, ଉଦରଂ ତିଳମାତ୍ରମପି ନ ବିପୁଳି ଭବତି, ଆମେ ଭାବିବା ତାଙ୍କ ଉଦର ବଡ଼ ହେଇଗଲା କି ନା, ନା ଯେଉଁ ଛୋଟିଆ ଉଦର ଥିଲା ସେଇ ଉଦର ରହିଛି, ଦାମ ବି ଅଙ୍ଗୁଳି ମାତ୍ର ବି ନ ନ୍ୟୁନି ଭବତି, ଏ ଦ୍ୱିତୀୟ ଇଏ ଦାମ ମଧ୍ୟ ଗୋଟିଏ ମଧ୍ୟ କମୁନାହିଁ, ଯେଉଁ 2 ଆଙ୍ଗୁଳି ଥିଲା ପୁଣି ବାନ୍ଧିଲେ ମଧ୍ୟ ସେଇ ଦୁଇ ଆଙ୍ଗୁଳୁ, ଗୋଟିଏ ଆଙ୍ଗୁଳୁ କିନ୍ତୁ କମୁନାହିଁ। ଏବଂ ଦ୍ୱିତୀୟ ଆଶ୍ଚର୍ଯ୍ୟ ହେଉଛି ଦ୍ୱୟ ଆଙ୍ଗୁଳ ନା ଦୁଇ ଆଙ୍ଗୁଳୁ କମୁଛି, ନ ତୁ ତ୍ରୟଙ୍ଗୁଳ ନା ଚତୁରାଙ୍ଗୁଳ ନିବା, ତିନି ଆଙ୍ଗୁଳ ହେଉନି କି ଚାରି ଆଙ୍ଗୁଳ ହେଉନାହିଁ, ସେଇ ଦୁଇ ଆଙ୍ଗୁଳୁ ଯେତେ ଯାହା ବାନ୍ଧିଲେ ଇଏ ହେଉଛି ଦୁଇଟା ଆଶ୍ଚର୍ଯ୍ୟ। କିନ୍ତୁ ତଥାପି ମା' ବାନ୍ଧିଲେ ଇଏ ହେଉଛି ମାଧୁର୍ଯ୍ୟ ଭାବ, ବୃନ୍ଦାବନରେ ସବୁ ମାଧୁର୍ଯ୍ୟ ଭାବ ରହିଛି, ତେଣୁ ସେଥିପାଇଁ ସେ ଆସୁନାହାନ୍ତି ମଥୁରାକୁ। ମାୟାପି ଅତ୍ର ଆସିଲେ ମଧ୍ୟ ସେମାନେ ଆସିବେନି। ତତଶ ପ୍ରେୟସମ ଅପି ପ୍ରେଷ୍ଠେ ଦୂରସ୍ଥେ ସତୀତି ପ୍ରିୟଂ ତାବତ୍ ସର୍ବଂ ମମତାସ୍ପଦଂ ତଥୋପି ଅଧିକ ଅହମ୍ ତା ପଦ ମହାତ୍ମା ପ୍ରେୟାନ୍। ଏହିଭଳି ଭାବରେ ତାଙ୍କର ମୟି ଅପି ଅତ୍ର ଆସୁନା, ତତଶ ପ୍ରେୟସମ ଅପି ପ୍ରେଷ୍ଠେ ଅତ୍ୟନ୍ତ ମୁଁ ତାଙ୍କ ପ୍ରିୟତମ, କିନ୍ତୁ ମୁଁ ଦୂରରେ ରହିଛି। ପ୍ରିୟତମ ପ୍ରିୟମାନଙ୍କ ଭିତରେ ଶ୍ରେଷ୍ଠ ପ୍ରିୟତମ ହେଉଛନ୍ତି ମୁଁ, ତାଙ୍କର ମୁଁ ଦୂରରେ ରହିଛି। ଯଦି ତା ପ୍ରିୟଂ ତାବତ୍ ସର୍ବଂ ମମତାସ୍ପଦଂ, ମମତାପଦ ଅହନ୍ତାସ୍ପଦ ଦୁଇଟି ଜିନିଷ ରହିଛି। ଅହଂ କହିଲେ ଆମେ ଶରୀର ଭିତରେ ଚିନ୍ତା କରୁଛେ, ମମ କହିଲେ ଶରୀର ସମ୍ବନ୍ଧୀୟ, ଏଇ ଯେଉଁ ଦୁଇଟି ଅଛି ଇଏମାନେ ଆମେ ପ୍ରିୟ ବୋଲି ଭାବୁଛେ, କିନ୍ତୁ ଆମମାନଙ୍କ ଶ୍ରେଷ୍ଠ ଅତି ଅତ୍ୟନ୍ତ ପ୍ରିୟ ହେଉଛନ୍ତି ସିଏ, ମୁଁ ତାଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ତେଷାଙ୍କ ବି କୋଟି ସଂଖ୍ୟାନା ପ୍ରେଷ୍ଠ, ଏଭଳି ଭାବରେ କୋଟି କୋଟି ସେମାନେ ସବୁ ସେଠି ଅଛନ୍ତି, ଗୋପୀମାନେ ରହିଛନ୍ତି। ତେଣୁ ଅତଏବ ବିମୁହତି ବିଶିଷ୍ଟାଂ ମୂର୍ଚ୍ଛାଂ ପ୍ରାପ୍ନବତୀ ଇତ୍ୟର୍ଥ, ତେଣୁ ସେମାନେ ମୂର୍ଚ୍ଛା ହୋଇଯାଉଛନ୍ତି, ଭଗବାନଙ୍କର ବିରହରେ ମୂର୍ଚ୍ଛା ହୋଇଯାଉଛନ୍ତି। ମଧ୍ୟ ଦୁସ୍ତର୍କୟା ଶକ୍ତିଆ ଜୀବ୍ୟମାନ ଅପି ନ ଜୀବୟିତୁମ୍ ଇବ ଶକ୍ୟନ୍ତ ଇତି ଭାବ, ତେଣୁ ସେମାନେ ମୂର୍ଚ୍ଛା ହୋଇଗଲେ ତାଙ୍କୁ କିଏ ଆଉ ରହିବେ, ତାଙ୍କୁ କିଏ ଯତ୍ନ ନେବେ ନା ସେଇ ଭଗବାନ ମୁଁ। ମଧ୍ୟ ଦୁସ୍ତର୍କିଆ ଶକ୍ତିଆ ମୋର ଶକ୍ତିରେ ସେମାନେ ବର୍ତ୍ତମାନ ରହିଛନ୍ତି, ସବୁ ଜୀବନ୍ତ ରହିଛନ୍ତି, ସବୁ ସେ ଛାଡ଼ି ଦେଇଛନ୍ତି, ଭଗବାନ ସବୁ ତାଙ୍କର ବ୍ୟବସ୍ଥା କରୁଛନ୍ତି। ବିବର୍ମୀ, ଏ ବିବର୍ମୀ ଶବ୍ଦର ଅର୍ଥ ହେଉଛି ଏଇଟା, ସବୁ ପ୍ରକାର ପାଳନ କରୁଛନ୍ତି ସିଏ। ତେଣୁ ଏ ଶ୍ଳୋକରେ କୁହାଗଲା ଯେ ତାସାଂ ସିଦ୍ଧର୍ଶନକୁ ତାସାଂ ବିୟୋଗାଧୀନ ଦର୍ଶାଇଛି ଦ୍ୱେନ, ଏ ଦୁଇଟି ଶ୍ଳୋକରେ ବିୟୋଗର ଆଧି, ଭଗବାନ ବିୟୋଗରେ କେମିତି ସିଏ ତାଙ୍କର ମନର ମନ ସ୍ଥାପର ଯେଉଁ ରହିଛି ମନ ଆଧି, ଆଧି ବ୍ୟାଧି ଦୁଇଟି ଜିନିଷ ରହିଛି, ବ୍ୟାଧି ହେଉଛି କରୋନା, ଆଧି ହେଉଛି କ'ଣ, ଆଧି କ'ଣ ମାନସିକ ଦୁଶ୍ଚିନ୍ତା, ଦୁଶ୍ଚିନ୍ତା ବ୍ଲଡ୍ ପ୍ରେସର ଏଇଟା ହେଉଛି ଆଧି, ବ୍ଲଡ୍ ପ୍ରେସର ଦୁଶ୍ଚିନ୍ତା ବହୁତ ଚିନ୍ତା, ଚିନ୍ତା ଆଉ ଚିତା ଦୁଇଟି ଜିନିଷ ରହିଛି। ତେଣୁ ଏଇ ଯେଉଁ ମନସ୍ତାପ ରହୁଛି, ମନସ୍ତାପ ମନର ଯେଉଁ ରହିଛି ଭୟ ଶୋକ ମୋହ ଭୟ ଏ ମନସ୍ତାପ ସବୁ ରହିଛି, ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି ସବୁ, ମନରେ ଚିନ୍ତା ସବୁ ରହିଛି। ତେଣୁ ଏଇ ବିୟୋଗାଦିକୁ ଦୁଇଟି ଶ୍ଳୋକରେ କହିବେ, ଏଇ ପାଞ୍ଚ ଆଉ ଛଅ ଏଇ ଦୁଇଟି ଶ୍ଳୋକରେ କହିବେ, ଶ୍ରୀଦର୍ଶନ କହୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ଯେ କିନ୍ତୁ ମଦ ଅଧେ ମଦାଧେରପି ତାସା ମାଧି ଗରିହାନ ଇତି ସୂଚନାହ ଦ୍ୱାଭ୍ୟାଂ, ମଦ ଆଧେ ବିୟୋଗାଧି ଯେଉଁ ରହିଛି ସେଇଟାକୁ ଦୁଇଟି ଶ୍ଳୋକ ଶ୍ରୀଦର୍ଶନ ଯାହା କହିଛନ୍ତି ସନାତନ ଗୋସ୍ୱାମୀ ସେଇଟା କହିଛନ୍ତି। କିଞ୍ଚ ପ୍ରେୟସାମପି ମଧ୍ୟ ପ୍ରେଷ୍ଠମ୍ ଇତି ଅନନ୍ୟ ପ୍ରିୟତମ ଉକ୍ତମ୍, ଶ୍ରେଷ୍ଠ ଅନନ୍ୟ ଭାବରେ ସେ ଭଗବାନ ଭଲ ପାଉଥିଲେ, ଆଉ କାହାକୁ ଏତେ ଭଲ ପାଉନଥିଲେ, କୃଷ୍ଣଙ୍କୁ ଯେତିକି ଭଲ ପାଉଥିଲେ ଆଉ କାହାକୁ ସେତିକି ଭଲ ପାଉନଥିଲେ, ସେଥିପାଇଁ ପ୍ରେଷ୍ଠ ପ୍ରିୟସାମପି ମଧ୍ୟ ପ୍ରେଷ୍ଠ। ପ୍ରିୟମାନଙ୍କ ଭିତରେ ଆମର ବହୁତ ପ୍ରିୟ ବ୍ୟକ୍ତି ଅଛନ୍ତି, ଆମର ବହୁତ ପ୍ରିୟ ବ୍ୟକ୍ତି, କାହାକୁ ଖାଦ୍ୟ ଭଲ ଲାଗୁଛି, କାହାକୁ ବସ୍ତ୍ର ଭଲ ଲାଗୁଛି, କାହାକୁ ମ୍ୟୁଜିକ୍ ଭଲ ଲାଗୁଛି, କାହାକୁ କ'ଣ ଭଲ ଲାଗୁଛି, କାହାକୁ ରୋଷେଇ କରିବା ଭଲ ଲାଗୁଛି, କାହାକୁ ଗୀତ ଗାଇବାକୁ ଭଲ ଲାଗୁଛି, କାହାକୁ କ'ଣ ଲାଗୁଛି, କାହାକୁ କ'ଣ ପ୍ରିୟ ଜିନିଷ ରହିଛି। କିନ୍ତୁ ସବୁଠାରୁ ପ୍ରିୟ ଯଦି କୁହାଯିବ ଆମେ କ'ଣ କହିବା, ଆମର କିଏ ସବୁଠାରୁ ପ୍ରିୟ, ଆମର ସବୁଠାରୁ ପ୍ରିୟ ହେଉଛି ଶରୀର, ଆମେ ଶରୀର ଚେତନାରୁ ଉର୍ଦ୍ଧକୁ ଯାଇନାହିଁ, ଶରୀର ଚେତନାରୁ ଯେଉଁମାନେ ଉର୍ଦ୍ଧକୁ ଯିବେ ସିଏ ଆସିବ ମନ, ମନଟା ତାଙ୍କ ପ୍ରିୟ ଲାଗିବ। ମନରୁ ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ବୁଦ୍ଧି ବୌଦ୍ଧିକ ସ୍ତରରେ ସେମାନେ ରହିବେ, ମନସ୍ତାତ୍ତ୍ୱିକ ସ୍ତର ବୌଦ୍ଧିକ ସ୍ତର ଏବଂ ଆତ୍ମା ସ୍ତର, ସେ ସ୍ତରକୁ ଗଲେ ଆତ୍ମାଟା ତାଙ୍କ ପ୍ରିୟ ହେବ। କିନ୍ତୁ ସେମାନେ ଭାବୁଛନ୍ତି ଶରୀର ହେଉଛନ୍ତି ଆତ୍ମା, ଏଇ ଆମେ ବର୍ତ୍ତମାନ ଶତକଡ଼ା ଅନୁସାରେ ଭାବ ଲୋକ ଏଇ ଶରୀର ଚେତନାରେ ରହିଛନ୍ତି, ତେଣୁ ଇଏ ଯେଉଁ ଯେତେ ପ୍ରିୟ ବସ୍ତୁ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ପ୍ରିୟ କିଏ ନା ସିଏ ହେଉଛନ୍ତି କୃଷ୍ଣ ତାଙ୍କର ଗୋପୀମାନ କଥା ମୁଁ କହୁଛି ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ରେଷ୍ଠ ଇତି ଅନନ୍ୟ ପ୍ରିୟତମ ଉତ୍ତମ ସ୍ମରନ୍ତୀୟ ଯେତେବେଳେ ସେମାନେ ସ୍ମରଣ କରୁଛନ୍ତି ମାଁ କ'ଣ ସ୍ମରଣ କରୁଛନ୍ତି ନା ରାସ କ୍ରୀଡ଼ା ଦିକଂ ବା ରାସ କ୍ରୀଡ଼ା ଇତ୍ୟାଦି ସେଥିପାଇଁ କୃଷ୍ଣଦାସ ଗୋସ୍ୱାମୀ କହିଲେ ଜୟା ଜୟା ଜ୍ୱଳା ରାସ ସର୍ବରସ ସାର ପର ପ୍ରିୟା ଭାବେ ଯାହା ବ୍ରଜେତେ ପ୍ରଚାର ଶ୍ରେଷ୍ଠ ରସ ଏ ପରକୀୟା ଭାବ ତେଣୁ ଏ ଯେଉଁ ରହିଛି ଭଗବାନ ମଧ୍ୟ ସେ କଥା କହିଲେ ମହାପ୍ରଭୁ ମଧ୍ୟ ସେ କଥା କହିଲେ ଯେ ବହୁତ ଷ୍ଟ୍ରିକ୍ଟ ତାଙ୍କର ଯେଉଁମାନେ ଆସନ୍ତି ପାର୍ଷଦମାନେ ତାଙ୍କର ପତ୍ନୀମାନେ ଯେତେବେଳେ ରଥଯାତ୍ରାକୁ ଆସନ୍ତି ପୁରୀକୁ ଦୂରରୁ ପ୍ରଣାମ କରିବେ ପାଖକୁ ଆସିବେ ନାହିଁ ଏତେ ଷ୍ଟ୍ରିକ୍ଟ ସନ୍ନ୍ୟାସୀ ଆଚରଣ କରୁଥିଲେ କୁହାଯାଇଛି ଯେ କ'ଣ ନାରୀ ଶବ୍ଦ ଶୁଣିବା ଶୁଣୁନଥିଲେ ସିଏ ହରିଦାସ ଛୋଟ ହରିଦାସ ଠାକୁରଙ୍କୁ ବିସର୍ଜନ କରିଦେଲେ ସେ କ'ଣ ତ୍ରିବେଣୀରେ ଶରୀର ତ୍ୟାଗ କରିଦେଲେ ସିଏ ଶରୀର ଗୋଟେ ଥର ପୁରୀରେ ଗୋଟେ ଜୟଦେବ ଗୋସ୍ୱାମୀଙ୍କର ମାନେ କ'ଣ ଗୀତଗୋବିନ୍ଦ ଜଣେ ଗାନ କରୁଥିଲେ ସ୍ତ୍ରୀଲୋକ ଗୀତଗୋବିନ୍ଦ ଶୁଣି ଭଗବାନ ଧାଇଁଲେ ସେ ପଛରେ କେଉଁଠି ସେ ଗୀତ ଆସୁଛି ଧାଇଁଲେ ସେପଟେ ଧାଉଁଛନ୍ତି ସେ ଗୀତ ସେ ସ୍ତ୍ରୀଲୋକ ଜଣେ ଗୀତ ଗାଇ ବୁଲୁଛନ୍ତି ଆଜିର ସ୍ଥିତି ରହୁଛି ପୁରୀରେ ଜଗନ୍ନାଥଙ୍କର ସେ ଦୟଣା ଲାଗେ ଭଗବାନଙ୍କ ପାଖରେ ଗୋଟେ ଲୀଳା ହେଇଥିଲା ଭଗବାନଙ୍କର ଦମନ ଲୀଳା ଜଗନ୍ନାଥ ଜଗନ୍ନାଥ କୃପା କରି ଏଇଟାକୁ ଲୀଳାଟି ଦେଲେ ମୁଁ ଚିନ୍ତା କରିନଥିଲି ଏଇଟା କହିଲି ଆଜି ତିଥି ହେଉଛି ସେଇଟା ଥରେ ଗୋଟେ ଯେ ସେ ସମୟରେ ରାଜା ଜଣେ ଥିଲେ ପୁରୀରେ ସେ ଖେଳୁଥିଲେ ପୋଷାକ ଖେଳୁଥିଲେ ବା କ'ଣ ବୋଲି ଖେଳୁଥିଲେ ସେଇ ସମୟରେ ଜଗନ୍ନାଥ ବୋଲି ପୂଜା କରୁଥିଲେ ଜଗନ୍ନାଥ ପୂଜକ ଯିଏ ସେଇ ସମୟରେ ତାଙ୍କର ବସ୍ତ୍ର ଗୋଟେ ଖସି ପଡ଼ିଲା ବସ୍ତ୍ର ଖସି ପଡ଼ିଲା ସେ ପୂଜାରେ ଆଣିକି ରାଜାଙ୍କୁ ଦେଲେ ପ୍ରଦାନ କଲେ ଯେମିତି ଗୋଟେ ଫୁଲଟେ ଖସି ପଡ଼ିଲା ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଯାଇଥିଲେ ପ୍ରଣାମ କରିବା ମାନେ ଛୋଟ ପିଲା ଥିଲେ ତାଙ୍କ ମାଆ ନେଇକି ଯାଇଥିଲେ ସେତେବେଳେ ତାଙ୍କର ଜଗନ୍ନାଥଙ୍କର ଗଳାରୁ ଗୋଟେ ଫୁଲମାଳ ଖସି ପଡ଼ିଥିଲା ତାଙ୍କ ଉପରେ ତେଣୁ ଏ ଫୁଲମାଳ ଯେଉଁ ଖସିଲା ସେ ନେଇ ରାଜାଙ୍କୁ ଦେଲେ ରାଜା ସେ ତ ଖେଳରେ ବହୁତ କ'ଣ ମଗ୍ନ ହୋଇଯାଇଛନ୍ତି ତେଣୁ ସେ ହାତ ବଢ଼େଇ ଦେଲେ ସେ ଦେଖେଇଦେଲେ ଆସିଲେ ହାତ ମହାରାଜ ଆସିଲେ ହାତ ବଢ଼େଇ ଦେଲେ ବାମ ହାତ ଆଣିକିରି ରଖିଦେଲେ ତାପରେ ଆରେ ଏ ପ୍ରସାଦୀ ମାଳା ମୁଁ ବାମ ହାତରେ ଗ୍ରହଣ କଲି ବଡ଼ ଅପରାଧ ହୋଇଗଲା ଆରେ କ'ଣ କେମିତି ପ୍ରାୟଶ୍ଚିତ କରିବି ନିଜେ ନିଜେ ଭଗବାନ ଭକ୍ତ ଦେଖନ୍ତୁ ଆମର ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଚୈତନ୍ୟ ଚରିତ୍ରାମୃତ ମଧ୍ୟ କୁହାଯାଇଛି ଅଜ୍ଞାନ ହେବା ଯଦି ହଏ ପାପ ଉପସ୍ଥିତ ତଥା କୃଷ୍ଣ ତାର ଶୁଦ୍ଧ କରେ ନା କରେ ପ୍ରାୟଶ୍ଚିତ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ଶ୍ଳୋକଟି କହିଛନ୍ତି ସ୍ୱପାଦ ମୂଳ ଭଜତମ ପ୍ରିୟସ୍ୟ ତପ୍ତାନ୍ୟ ଭାବ ସେ ଅନ୍ୟ ବିକର୍ମ ଚତ୍ପତିତଂ କଥଞ୍ଚିତ ଧୁନୋତି ସର୍ବଂ ହୃଦିଶନ ବିଷ୍ଟୋ ଏ ଶ୍ଳୋକଟି ଅଛନ୍ତି ଯଦି କିଛି ଆମ ଅଜାଣତାରେ କିଛି ଦୋଷ ପାପ ହୋଇଗଲା ତଥାପି ତାର ପ୍ରାୟଶ୍ଚିତ ଭଗବାନ କରନ୍ତି ନାହିଁ କିନ୍ତୁ ତଥାପି ରାଜା କହିଲେ ମୋର ଭୁଲ ହୋଇଗଲା ଅଜାଣତରେ ଭୁଲ ହୋଇଗଲା ପ୍ରାୟଶ୍ଚିତ କରିବି କ'ଣ କହିଲେ ନା ଏ ହାତଟାକୁ କଟା ହେବ କିନ୍ତୁ ହାତକୁ କେମିତି କାଟିବେ ତେଣୁ କାହାକୁ କହିଲେ ମୋତେ କିଏ କାଟିବ ତେଣୁ ସେ କହିଲେ ମନ୍ତ୍ରୀ କହିଲେ ମନ୍ତ୍ରୀ ମୁଁ ଗୋଟେ ଦେଖୁଛି ଆମର ଘରେ ରାତିରେ କିଏ ଗୋଟେ ଚୋର ଆସିଯାଉଛି ଚୋର ଆସିଯାଉଛି ନା ହଁ ଚୋର ଆସିଯାଉଛି ନା ତାହେଲେ ମୁଁ ଜଗିବି ସେ ଜଗିଲେ ଏମିତି ହେଇକିରି ସେ ଆଉ କାହିଁକିନା ତୁମେ ଜାଣିପାରିଲନି ଆସି ଚୋର ଆସିଗଲା ନେଇଗଲା ମୋର ଏମିତି ସବୁ ଗୋଟେ କହିଲେ ସବୁ କହିକିରି ତାପରେ କ'ଣ କଲେ ଠିକ୍ ଅଛି ସେ ଗୋଟେ ହାତ ବଢ଼େଇ ଦେଉଛି ହାତ ବଢ଼େଇକି କ'ଣ କ'ଣ ନେଇଯାଉଛି ତେଣୁ ସେ ଜଗିଲେ ସେମିତି କ'ଣ ଗୋଟେ ହାତ କ'ଣ ଗୋଟେ କ'ଣ ହେଇଗଲା ମୋର ଏକ୍ଜାକ୍ଟ ମନେ ପଡ଼ୁନି ହାତଟା ଭୂତ ଆସୁଛି ହଁ ହାତ ବଢ଼େଇଦେଲେ ସେ ମନ୍ତ୍ରୀ କାଟିଦେଲା ହାତ କାଟିଦେଲା ସକାଳୁ ଦେଖିଲୁ ରାଜାଙ୍କ ହାତ କଟିଯାଇଛି ତେଣୁ ସେଇ ହାତଟାକୁ ଯେ ଜଗନ୍ନାଥ ବଲ୍ଲଭ ଯେଉଁଠି ରାୟ ରାମାନନ୍ଦ ରହୁଥିଲେ, ମହାପ୍ରଭୁ ସେଠି ଆସୁଥିଲେ, ଜଗନ୍ନାଥ ଆସି ସେଠି ସେ ଯେଉଁ ସେଇଠି ହାତଟାକୁ ସମାଧି ଦିଆଗଲା, ସମାଧି ଦିଆଗଲା ଏବଂ ସେଇଠୁ ଏ ଦୟଣାଟା ବାହାରିଛି ଆଜି ଜଗନ୍ନାଥ ପାଖରେ, ସେ ଦୟଣାଟା ଲାଗେ ଏବଂ ତାପରେ ଜଗନ୍ନାଥଙ୍କ ହାତ ପୁଣି ଠିକ୍ ହେଇଗଲା, ହାତ ଆଉ କଟିକି ରହିଲାନି, ହାତଟା ଠିକ୍ ହେଇଗଲା। ଏ ଲୀଳା ହେଇଥିଲା ଜଗନ୍ନାଥଙ୍କର। ଏଇ ଜଗନ୍ନାଥଙ୍କ ଉପରୁ ଆମେ ସେଇଟାକୁ ଆଲୋଚନା କଲେ। ତେଣୁ ଯାହା ବି ହଉ, ଏଇ ଯେଉଁ ରହିଛି ହଁ, ଏଠି କୁହାଯାଉଛି ଏଇ ଯେଉଁ ରାସ କ୍ରୀଡ଼ାଧିକଂ ବା ଚିନ୍ତୟନ୍ତ କୃଷ୍ଣ କୃଷ୍ଣ ଏଇଠି ଲଘୁ ଲଘୁ କୀର୍ତ୍ତୟନ୍ତ ବା ବିସ୍ମର୍ତ୍ତୁ ଅଶ୍ରୁ କ୍ଳବ ତେବା ବିଶେଷଣ ମୁହୁ ଚିରଂ ନଷ୍ଟ ସଙ୍ଗେତା ଭୂମୌ ପତିତା ତିଷ୍ଠନ୍ତି ଇତ୍ୟର୍ଥ। ସ୍ମରଣ କରୁଥିଲେ କ'ଣ ସେ ସ୍ମରଣ କରୁଥିଲେ, ଆ ପରେ ସବୁ ଗୋପୀମାନେ ଗାନ କରିବେ, ଆମେ ଶୁଣିବା 47 ଅଧ୍ୟାୟରେ ସେ କଥା ସବୁ ଆସିବ। ଗୋପୀମାନେ ଯେଉଁ ଗାନ କରୁଥିଲେ, ଭଗବାନ ବାଲ୍ୟଲୀଳା ଠାରୁ ଆରମ୍ଭ କରି କିଶୋର ଲୀଳା ପର୍ଯ୍ୟନ୍ତ ସବୁ ଗାନ କରୁଥିବେ, କିନ୍ତୁ ବିଶେଷ ଭାବରେ ସ୍ମରଣ ହେଉଛି ରାସ କ୍ରୀଡ଼ାଧିକଂ, ରାସ କ୍ରୀଡ଼ା ଯେଉଁ ଲୀଳା ରହିଥିଲା ସେଇଟାକୁ ସ୍ମରଣ କରୁଛନ୍ତି। କୃଷ୍ଣ କୃଷ୍ଣ ଏଠି ଲଘୁ ଲଘୁ କୀର୍ତ୍ତିଆନ୍ତୁ ଜୋରେ କହୁନାହାନ୍ତି, ଧୀରେ ଧୀରେ କୃଷ୍ଣ କୃଷ୍ଣ ଏଇଭଳି ଭାବରେ କୀର୍ତ୍ତିଆନ୍ତୁ ବା ବିସ୍ମର୍ତ୍ତୁ ବିଶେଷ ଭାବରେ ସ୍ମରଣ କରି ଅଶ୍ରୁ କ୍ଳବ ଇତ୍ୟାଦି ତାଙ୍କର ତାକୁ ଅଷ୍ଟସାତ୍ୱିକ ବିକାର ସବୁ ଆସୁଛି। ବିଶେଷଣ ମୁହ୍ୟ ମୁହ୍ୟନ୍ତି ଚିରଂ ନଷ୍ଟ ସଙ୍ଗତା, ତାଙ୍କର ସଂଜ୍ଞା ବହୁତ କାଳ ଧରି ଚାଲିଯାଉଛି, ରହୁନାହିଁ। ଭୂମୌ ପତିତା, ଆପଣ ଦେଖିବେ ଯେତେବେଳେ ଦେଖିବେ ଭୂମିରେ ବୃନ୍ଦାବନରେ ଯୁଆଡ଼େ ଯୁଆଡ଼େ ସବୁ ସବୁ ମରିକି ପଡ଼ିଲା ଭଳି ରହିଛନ୍ତି, କର୍ପ ସବୁ ରହିଛନ୍ତି, ଶବ ପଡ଼ିଲା ଭଳି ରହିଥିବେ ବିଭିନ୍ନ ସ୍ଥାନରେ, କୋଟି କୋଟି ଗୋପୀ ଅଛନ୍ତି। ତେଣୁ ଇଏ ତିଷ୍ଠନ୍ତି, ସେମାନେ ଏହିଭଳି ଭାବେ ରହୁଛନ୍ତି, ତେଣୁ ମୁଁ ତାଙ୍କୁ ବିଭର୍ମି, ତାଙ୍କୁ ତାଙ୍କୁ ପୁଣି ସବୁ ଦେଉଛି, ତାଙ୍କର ଶୁଶ୍ରୂଷା କରୁଛି ବା ଇଏ କରୁଛି। ଅଙ୍ଗ ହେ ମଦ୍ ଗାତ୍ର ତୁଲ୍ୟ, ଅଙ୍ଗ ଶବ୍ଦ କହିଲେ କ'ଣ, ମୋର ଗାତ୍ର ମୋର ଶରୀର ଭଳି ତୁମେ ଅଙ୍ଗ ଶବ୍ଦ ବ୍ୟବହାର କଲେ। ହେ ପରମ ପ୍ରିୟ କି ଇତ୍ୟର୍ଥ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ଏକାଦଶ ସନ୍ତ 14 ଅଧ୍ୟାୟରେ କହିବେ ସିଏ, ନ ତଥା ଆମେ ପ୍ରିୟତମ ଆତ୍ମଯୋନିର୍ଣ୍ଣ ଶଙ୍କର, ତୁମେ ମୋର ଯେତେ ପ୍ରିୟ ଆଉ କେହି ଏତେ ପ୍ରିୟ ନୁହନ୍ତି। ଅତ ସ୍ତୋଇ ଇଦଂ ବୁଦ୍ଧତ ଏବ ଇତି ଭାବ, ତେଣୁ ତୁମେ ହିଁ ବୁଝିବ, ଆଉ କେହି ବୁଝିପାରିବେ ନାହିଁ ଏ କଥାକୁ, କିଏ ଉଦ୍ଧବ ହିଁ ବୁଝିବେ। ତେଣୁ ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଯଦିଓ ଭଗବାନ ସବୁ ଯିବା ପୂର୍ବରୁ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ସେଠି ମଧ୍ୟ ମୈତ୍ର ଥିଲେ, କିନ୍ତୁ ମୟି ହେବ ବୋଲି ସେଠି କୁହାଯାଇଛି। ଉଦ୍ଧବଙ୍କୁ ସେଠି ଯେଉଁ କଥା କୁହାଯାଇଛି, ମୈତ୍ର ସେଇଟା ବୁଝିପାରିନାହାନ୍ତି, ଏ ଭଗବାନଙ୍କର ସବୁ କ'ଣ ବହୁତ ଅଚିନ୍ତ୍ୟ ଇଏ ସବୁ ଲୀଳା ସବୁ ରହିଛି ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଗୋଟିଏ ଶ୍ଳୋକରେ ଆମର ସମୟ ଚାଲିଗଲା, ଆଉ କ'ଣ କରିବା, ତଥାପି କାହାର କିଛି ପ୍ରଶ୍ନ ରହିଲା ବା କିଛି କହିବାର ଅଛି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌର ଭକ୍ତ କି, ଗାଇ ଗୋପ୍ରମାନନ୍ଦେ।